भगवते वासुदेवाय ॐ नमो भगवते वासुदेवाय श्रीमद्भागवतम् दशम स्कंद अंचाश अध्याय श्लोक 15 सम दुख सुख क्रूरो समदुःखासुखक्रूरो विदुरश्च महादशा विदुरश्च महादशा शान्तयामासतु कुन्तीं शान्तयामासतु कुन्तीं तत्पुत्रो उत्पत्ति हेतु श्रम दुख सुख क्रूरो विदुरश्च महादशा शान्तयामास तु कुन्तीं तत्पुत्रोत्पत्ति हेतु श्रम दुख सुख क्रूरो विदुरश्च महादशा शान्तयामास तु कुन्तीं तत्पुत्रोत्पत्ति हेतु समदुःख सुख क्रूरो विदुरश्च महादशा शान्तयामास तु कुन्तीं तत्पुत्रोत्पत्ति हेतु हरे कृष्ण ପ୍ରସ୍ତୁତ ଭକ୍ତ ସଜ୍ଜନ ବନ୍ଧୁ ମାତୃବୃନ୍ଦଙ୍କୁ ଆମେ ଭାଗବତ କଥାକୁ ସ୍ୱାଗତ ଜଣାଉଛୁ। ତେଣୁ ହସ୍ତିନାପୁରରେ ଯେଉଁ କଥା ଚାଲିଛନ୍ତି, କୁନ୍ତୀ ଦେବୀ ତାଙ୍କର ସ୍ତୁତି କହିଲେ, ଭଗବାନ ସ୍ତୁତି କଲେ, ତାଙ୍କର ଦୁଃଖ ବର୍ଣ୍ଣନା କଲେ। ବିଦୁର ଏବଂ ଅକ୍ରୂର ସେଠି ମଧ୍ୟ ଅଛନ୍ତି। ତେଣୁ ଏହିଭଳି ଭାବରେ କୁନ୍ତୀ ଯେତେବେଳେ ନିଜର ଦୁଃଖ କଥା କହି କ୍ରନ୍ଦନ କରୁଛନ୍ତି, ବର୍ତ୍ତମାନ ବିଦୁର ଏବଂ ଅକ୍ରୂର ତାଙ୍କୁ ସାନ୍ତ୍ୱନା ଦେଉଛନ୍ତି, କହୁଛନ୍ତି ସମ ଦୁଃଖ ସୁଖ କ୍ରୂର ଅକ୍ରୂର। ଅକ୍ରୂର ହେଉଛନ୍ତି ଜଣେ ଆଚାର୍ଯ୍ୟ, ବନ୍ଦନାର ଆଚାର୍ଯ୍ୟ, ଭଗବାନଙ୍କର ସୁନ୍ଦର ଭାବରେ ବନ୍ଦନା କରିଛନ୍ତି। ଦଶମ ସ୍କନ୍ଧ 40 ଅଧ୍ୟାୟରେ ଯେସବୁ ସ୍ତୁତି ସବୁ ରହିଛି, ତେଣୁ ଭଗବାନଙ୍କର କେତେ ପ୍ରିୟ, ଯେଉଁଥିପାଇଁ ଭଗବାନ ତାଙ୍କୁ ପଠାଇଲେ, ହସ୍ତିନାପୁରକୁ ପଠାଇଲେ ସମ୍ବାଦ ପ୍ରେରଣ କରିବା ପାଇଁ। ଅକ୍ରୂରଙ୍କର ଯେଉଁ ରହିଛି, ବହୁତ ତାଙ୍କର ଯଶ ରହିଛି, ମହାଯଶା, ମହାଯଶ, ବହୁତ ଯଶ। ଭଗବାନଙ୍କ ସହିତ ଜଣେ ଯୁକ୍ତ ହୋଇଗଲେ ତାର ଯଶ ବଢ଼ିଯିବ, ତାର ଯଶ ଚାରିଆଡ଼େ ଖ୍ୟାତି ଲାଭ କରିବ, ଭଗବାନଙ୍କର ସବୁକିଛି ଯଶ। କିନ୍ତୁ ସିଏ ତାଙ୍କର ଭକ୍ତମାନଙ୍କୁ ସେ ଯଶ ପ୍ରଦାନ କରନ୍ତି। ଭଗବତ ଗୀତା 11 ଅଧ୍ୟାୟରେ ଭଗବାନ କହିଲେ ସେ କଥା, ଯେତେବେଳେ ଅର୍ଜୁନ ଭଗବାନ ପ୍ରାର୍ଥନା କଲେ, ପ୍ରଭୁ ଆପଣ 10 ଅଧ୍ୟାୟରେ ଯେଉଁ ସବୁ ବିଭୂତି ଯୋଗ ବିଷୟରେ କହିଲେ, ସେ ବିଭୂତି ଯୋଗକୁ ମୁଁ ଦେଖିବା ପାଇଁ ଚାହୁଁଛି। ଯଦି ମନ୍ୟତେ ଯଦି ଚକ୍ଷୁଂ ମୟା ଦ୍ରଷ୍ଟୁମ୍ ଇତି ପ୍ରଭୁ ଯୋଗେଶ୍ୱର ତତ୍ତ୍ୱମେତଂ ଦର୍ଶୟାତ୍ ମାନମ ଅବ୍ୟୟମ୍। ଭଗବାନ ଯଦି କହିବେ ତୁମେ ଚାହିଁଲେ କ'ଣ ମୁଁ ତୁମକୁ ଦେଖେଇଦେବି ନା କ'ଣ, ତେଣୁ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି, ମନ୍ୟତେ ଯଦି ସକ୍ଷମ, ଆପଣ ଯଦି ମନେ କରୁଛନ୍ତି ମୁଁ ସେଇଟାକୁ ଦେଖିବା ପାଇଁ ମୋର ଶକ୍ତି ଅଛି ବା ଯୋଗ୍ୟତା ଅଛି, ତାହେଲେ ସେଇଟାକୁ ଦେଖାନ୍ତୁ। ତେଣୁ ଭଗବାନ କହିଲେ, ଦେଖ ତୁମେ କ'ଣ ଦେଖିପାରିବ ମୋର ରୂପ, ପଶ୍ଚିମେ ପାର୍ଥରୁ ପାଣି ଶତ ଶତ ସହସ୍ରଶ ନାନା ବିଧାନ ଦିବ୍ୟାନୀ ନାନା ବର୍ଣ୍ଣା କୃତାନିଚ ହଜାର ହଜାର ରହିଛି, କିନ୍ତୁ ନ ତୁମାଙ୍କ ସକ୍ୟ ସେ ଦଷ୍ଟୁ ମନେ ନେଇବ ସ୍ୱଚକ୍ଷୁତା। ତୁମର ଏଇ ଯେଉଁ ଚକ୍ଷୁ ସାହାଯ୍ୟରେ ମୋର ଦିବ୍ୟ ରୂପକୁ ଦେଖିପାରିବ ନାହିଁ, ବିଭୂତିକୁ ଦେଖିପାରିବ ନାହିଁ, ତେଣୁ ଭଗବାନ ତାଙ୍କୁ ଦିବ୍ୟ ରୂପ ପ୍ରଦାନ କଲେ। ଦଦାମି ତେ ରୂପମ ଯେ ଦଦାମି ତେ ଚକ୍ଷୁମ ପଶ୍ଚିମେ ଯୋଗମେଶ୍ୱରମ, ତୁମକୁ ମୁଁ ସେଇ ଚକ୍ଷୁ ପ୍ରଦାନ କରୁଛି ଯେଉଁ ଚକ୍ଷୁରେ ତୁମ ମୋର ଏଇ ଐଶ୍ୱର୍ଯ୍ୟକୁ ଦେଖିପାରିବ, ଯୋଗେଶ୍ୱର୍ଯ୍ୟକୁ ଦେଖିପାରିବ। ତେଣୁ ସେ ଯେଉଁ ଯୋଗେଶ୍ୱର୍ଯ୍ୟ ଦେଖିଲେ ଆମେ ଭବିଷ୍ୟତକୁ ଦେଖିପାରିବା ନାହିଁ, ଭବିଷ୍ୟତରେ କ'ଣ ହେବ ଆମେ ଦେଖିପାରିବା ନାହିଁ, କିନ୍ତୁ ସିଏ ଦେଖିଲେ ଭବିଷ୍ୟତରେ କ'ଣ ହେବ ଦେଖିଲେ, କ'ଣ ହେଇଯାଇଛି କ'ଣ ହେଉଛି କ'ଣ ହେବ ସେଇଟାକୁ ସବୁ ଦେଖିଲେ। ଦେଖିଲେ ଏକାଦଶ ଦଶ ସବୁ ସ୍ତୁତି କରିଛନ୍ତି ଭଗବାନଙ୍କୁ, ସବୁ ଦେଖିକିରି ସେ ସବୁ ସ୍ତୁତି କରିଛନ୍ତି। ପଶ୍ୟାମି ଦେବ ତବ ଦେବ ଦେହେ ସର୍ବାସ୍ତଭୂତ ବିଶେଷ ସଂଘା ବ୍ରହ୍ମାଣମୀଶଂ କମଳାସନସ୍ତଂ ଋଷିସ୍ତ ସର୍ବାନୁରାଗାସ୍ତ ଦିବ୍ୟାନ୍। ଏସବୁ ଭବିଷ୍ୟତରେ କ'ଣ ହେବ ସେଇଟାକୁ ମୋତେ ଦେଖିଲେ, ବ୍ରହ୍ମା ଶିବ ଆଦି ତାଙ୍କୁ ସ୍ତୁତି କରୁଛନ୍ତି, ଭୀଷ୍ମ ଦ୍ରୋଣ ଏସବୁ ତାଙ୍କର ମୁଖରେ ସବୁ ଚୂର୍ଣ୍ଣୀଭୂତ ହୋଇଯାଉଛନ୍ତି, ଭୀଷ୍ମ ଦ୍ରୋଣ ଇତ୍ୟାଦି ଏମାନେ ସବୁ ଦେଖି ଭବିଷ୍ୟତରେ ହେବ ଏଇଟା ଦେଖିଲେ ସବୁ। ତେଣୁ ଭଗବାନ ଭୟ କରିଗଲେ, ଭଗବାନ ସେ ରୂପକୁ ଦେଖିକିରି ଏଠି ଭୟ କରିଗଲେ, ପଚାରିଲେ ପ୍ରଭୁ ଆପଣ କିଏ, ଆପଣ କିଏ? ଭଗବାନ କହିଲେ କାଳସ୍ମି ଲୋକ ଖାଇକରି ପ୍ରବୃତ ଲୋକାନ୍ ସମାହର୍ତ୍ତୁ ଗିହ ପ୍ରବୃତ ରୀତି ବିତ୍ୱାନ୍ ନ ଭବିଷ୍ୟନ୍ତି ସର୍ବେ ଯିଏ ଅବସ୍ଥିତ ପତ୍ନୀ କେଶ ଯୋଦ୍ଧା। ମୁଁ ହେଉଛି କାଳ, କାଳ ରୂପରେ ମୁଁ ଏଇଠି ଉପସ୍ଥିତ ହେଇଛି, ସମସ୍ତଙ୍କୁ ନଷ୍ଟ କରେ, ସମସ୍ତଙ୍କୁ ହତ୍ୟା କରିବି, ତୁମକୁ ଛାଡ଼ିଦେଲେ ପାଣ୍ଡବମାନଙ୍କୁ ଛାଡ଼ିଦେଲେ ଆଉ ସମସ୍ତେ ମୃତ୍ୟୁବରଣ କରିବେ, କିନ୍ତୁ ଦେଖ ସବୁ ଦେଖେଇଦେଲେ ସମସ୍ତେ ମୃତ୍ୟୁବରଣ କରିଛନ୍ତି, ଭୀଷ୍ମ ଦ୍ରୋଣ ଏବଂ ସମସ୍ତେ ମୃତ୍ୟୁବରଣ କରି ଦେଖେଇଦେଲେ। ତେଣୁ ସେ କହୁଛନ୍ତି ତସ୍ମାତ୍ ମୁତିଷ୍ଠ ଯଶୋ ଲଭସ୍ୱ, ଭଗବାନ ତାଙ୍କର ଭକ୍ତଙ୍କୁ ଯଶ ପ୍ରଦାନ କରନ୍ତି। ଯଶ ହେଉଛି ପ୍ରକୃତିରେ ସବୁ ଭଗବାନ, ସବୁ ମହାଭାରତରେ ଯେଉଁ ଯୁଦ୍ଧ ହେଲା କିଏ କ'ଣ କହିବ ମୁଁ ଏତିକି କରିଦେଲି ସେତିକି କରିଦେଲି, କିନ୍ତୁ ପ୍ରକୃତରେ ଭଗବାନ ହିଁ ସବୁ କରୁଥିଲେ, ପ୍ରକୃତରେ ସବୁ ଯଶ ହେଉଛି ଭଗବାନଙ୍କର, କିନ୍ତୁ ସେ ଭଗବାନ ତାଙ୍କର ଭକ୍ତମାନଙ୍କୁ ସେ ଯଶ ପ୍ରଦାନ କରନ୍ତି। ତେଣୁ ସେ କହିଲେ ତସ୍ମାତ୍ ମୁତିଷ୍ଠ ଯଶୋ ଲଭସ୍ୱ, ଯଦି ଅର୍ଜୁନ ଯଦି ଯୁଦ୍ଧ ନ କରିଥାନ୍ତେ କ'ଣ ହେଇଥାନ୍ତା, ଅର୍ଜୁନ ଯଦି ଯୁଦ୍ଧ ନ କରିଥାନ୍ତେ ମଧ୍ୟ ସମସ୍ତେ ମୃତ୍ୟୁବରଣ କରିଥାନ୍ତି। ଭଗବାନ କହିଲେ ନା ମୟେବେତା ନିହତା ପୂର୍ବମେବ, ଆ ମହାଭାରତ ଯୁଦ୍ଧ ପୂର୍ବରୁ ସେ ମାରିଦେଇଛନ୍ତି ତାଙ୍କୁ ସମସ୍ତଙ୍କୁ, ବର୍ଷ ବହୁତ ବର୍ଷ ପୂର୍ବରୁ, କେତେବେଳେ ଯଦି ଆଚାର୍ଯ୍ୟମାନେ କହୁଛନ୍ତି କେତେବେଳେ ଯଦି କହିବେ ଅର୍ଜୁନ କେତେବେଳେ ମାରିଲେ ନା, ସେଇ ଯେଉଁ ସଭାରେ ଯେତେବେଳେ ଦ୍ରୌପଦୀଙ୍କୁ ଉଲ୍ଲଘନ କରିବା ପାଇଁ ବ୍ୟବସ୍ଥା କରାଯାଉଥିଲା ସେହି ସମୟରେ, ତାପରେ ବାର ବର୍ଷ ଗଲେ ସେମାନେ ପାଣ୍ଡବମାନେ ଗଲେ ବନବାସ ଗଲେ, ଗୋଟେ ବର୍ଷ ଗଲେ ଅଜ୍ଞାତବାସ ରହିଲେ, ତାପରେ ଯୁଦ୍ଧ ହେଇଛି। ତେଣୁ ସେତେବେଳଠୁ ଭଗବାନ ତାଙ୍କୁ ମାରିସାରିଛନ୍ତି, ମୟେବେତା ନିହତା ପୂର୍ବମେବ ନିମିତ୍ତ ମାତ୍ର ଭବ ସଭ୍ୟ ସାହାଯ୍ୟ, ତୁମେ କେବଳ ନିମିତ୍ତ ହେବ ଇନ୍ଷ୍ଟ୍ରୁମେଣ୍ଟ, ସବୁ ଯଶ ହେଉଛି ଭଗବାନଙ୍କ, ତସ୍ମାତ୍ ମୃତିଷ୍ଠ ଯଶ ଲଭସ୍, ତୁମେ ଯଦି ଅର୍ଜୁନ ଯଦି ଯୁଦ୍ଧ ନ କରିଥାନ୍ତେ ମଧ୍ୟ ଏଇସବୁ ମୃତ୍ୟୁବରଣ କରିଥାନ୍ତେ, ଭଗବାନ ସବୁ ମାରିଦେଇ ସାରିଛନ୍ତି ସମସ୍ତଙ୍କୁ। କିନ୍ତୁ ଅର୍ଜୁନ ଯେହେତୁ ଭଗବାନଙ୍କ ସହିତ ତାଙ୍କର ସେବାରେ ନିଯୁକ୍ତ ହେଲେ ସବୁ ଯଶ ସେ ପ୍ରାପ୍ତ ହେଲେ, ଯଶ ପ୍ରାପ୍ତ ହେଲେ, ଯତ୍ର ଯୋଗେଶ୍ୱର କୃଷ୍ଣ ଯତ୍ର ପାର୍ଥ ଧନୁର୍ଦ୍ଧର ତତ୍ର ଶ୍ରୀ ବିଜୟ ଭୂତି ଧୁବା ନୀତିର୍ ମତିର୍ ମମ, ଏକଥା ମଧ୍ୟ କହିଲେ ସଞ୍ଜୟ କହିଲେ ଧୃତରାଷ୍ଟ୍ରଙ୍କୁ, ଯେଉଁଠି ଭଗବାନ ଅଛନ୍ତି ଯତ୍ର ଯୋଗେଶ୍ୱର ସେ ସବୁକିଛି କରିପାରିବେ, ଯତ୍ର ପାର୍ଥ ଧନୁର୍ଦ୍ଧର ପାତ୍ର ଯେଉଁଠି ରହିଛନ୍ତି, ଅର୍ଜୁନ ଯେଉଁଠି ରହିଛନ୍ତି ଧନୁର୍ଧାରୀ, ସେ ସେଠି ସବୁ ଶ୍ରୀ ସବୁ କ'ଣ ସବୁ ଐଶ୍ୱର୍ଯ୍ୟ ତତ୍ର ଶ୍ରୀ ବିଜୟ ସେଠି ପ୍ରାପ୍ତ ହେବେ ସେମାନେ, ଧୃତି ବିଜୟ ଭୂତି ଭୂତି କହିଲେ ବିଭୂତି ଅସାଧାରଣ ଶକ୍ତି ସେମାନେ ପ୍ରାପ୍ତ ହେବେ, ଏବଂ ନୀତି ସେଠି ମଧ୍ୟ ସବୁ ନୀତି ରହିବ, ଏଇଟା ହେଉଛି ଧ୍ରୁବ, ଧ୍ରୁବ ଭାବ ସବୁବେଳେ ପାଇଁ ରହିବ, ଇଏ ହେଉଛି ସଞ୍ଜୟଙ୍କର ମତି। ସଞ୍ଜୟ ଯଦି ଦିବ୍ୟଚକ୍ଷୁ ପ୍ରାପ୍ତ ହୋଇଥିଲେ ସେ କହୁଛନ୍ତି, କିନ୍ତୁ ତଥାପି ଆଚାର୍ଯ୍ୟମାନେ କୁହନ୍ତି ଏ କହିବାର ଉଦ୍ଦେଶ୍ୟ ଥିଲା ଏ ଶ୍ଳୋକଟି, ଯେ ବର୍ତ୍ତମାନ ମଧ୍ୟ ସମୟ ଅଛି, ତୁମେ ଯଦି ତୁମ ପୁତ୍ରମାନଙ୍କୁ ଖବର ଦେବ ତାହେଲେ ସେମାନେ ମୃତ୍ୟୁରୁ ରକ୍ଷା ପାଇଯିବେ, କିନ୍ତୁ ତଥାପି ଧୃତରାଷ୍ଟ୍ର ଶୁଣିଲେ ନାହିଁ ସେହି ସମୟରେ ଅନ୍ତିମ ସମୟ ତାପରେ ଆଉ ନାହିଁ ସବୁ ମୃତ୍ୟୁବରଣ କରିବେ ପିଲାମାନେ ତାଙ୍କ ପୁତ୍ରମାନେ ଶହେ ପୁତ୍ର ମୃତ୍ୟୁବରଣ କରିବେ ଏବେ ବର୍ତ୍ତମାନ ଅକ୍ରୁର ତାଙ୍କୁ କହିବା ପରେ କହିବେ ସେଇଟା କହିବେ କିନ୍ତୁ ତଥାପି ସେ ଶୁଣିବେ ନାହିଁ ଏଇଭଳି ଭାବରେ କଥା ରହିଛି ତେଣୁ ଭଗବାନ ତାଙ୍କର ଭକ୍ତମାନଙ୍କୁ ସବୁ ଯଶ ପ୍ରଦାନ ମହାଦଶା ସବୁ ଯଶ ହେଉଛି ଭଗବାନଙ୍କର ଭଗବାନ ହେଉଛନ୍ତି ଉତ୍ତମ ଶ୍ଳୋକ ଶ୍ଳୋକର ଆଉ ଗୋଟେ ଅର୍ଥ ହେଉଛି ଯଶ ମଧ୍ୟ ତେଣୁ ତାଙ୍କର ସବୁ ଯଶ ରହିଛି କିନ୍ତୁ ସେ ଯଶକୁ ତାଙ୍କର ଭକ୍ତମାନ ପ୍ରଦାନ କରନ୍ତି ଯେତେବେଳେ ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ସମୁଦ୍ର ମନ୍ଥନ ଲୀଳାରେ ସମୁଦ୍ର ମନ୍ଥନ ଲୀଳା ଯେତେବେଳେ ହେଲା କୌରମାନେ ଦେବତାମାନେ ଏବଂ ଅସୁରମାନେ ସବୁ ସ୍ଥାନରେ ରହିଛନ୍ତି ଦେବତା ଏବଂ ଅସୁର ସବୁ ସ୍ଥାନରେ ରହିଛନ୍ତି ତେଣୁ ମନୁଷ୍ୟମାନଙ୍କ ଭିତରେ ମଧ୍ୟ ଦେବ ମନୁଷ୍ୟ ଦେବ ପ୍ରକୃତିର ଲୋକ ଅଛନ୍ତି ଅସୁର ପ୍ରକୃତିର ଲୋକ ଅଛନ୍ତି ତେଣୁ ସବୁବେଳେ ଯୁଦ୍ଧ ଚାଲିଛି ଦେବତା ପ୍ରକୃତି ଲୋକମାନଙ୍କର ଏବଂ ଅସୁର ପ୍ରକୃତି ଲୋକମାନଙ୍କ ଭିତରେ ସବୁବେଳେ ଯୁଦ୍ଧ ଚାଲିଛି ଇନ୍ଦ୍ରାଳି ବ୍ୟାକୁଳ ଲୋକ ମୃଡ଼ୟନ୍ତି ଯୁଗେ ଯୁଗେ ପ୍ରତି ଯୁଗରେ ଏହିସବୁ ଚାଲିଛି ଯୁଦ୍ଧ ଚାଲିଛି ତେଣୁ ଭଗବାନ ଆସି ତାଙ୍କର ଭକ୍ତମାନଙ୍କୁ ରକ୍ଷା କରନ୍ତି ତେଣୁ ସେହି ସମୟରେ ଯେତେବେଳେ ଦେବତାମାନେ ବହୁତ ଦୁର୍ବଳ ହୋଇଯାଇଥିଲେ କାରଣ ଇନ୍ଦ୍ର ଗୋଟେ ତାଙ୍କର ଗର୍ବ ଆସିଯାଇଥିଲା ସେଥିପାଇଁ ଦୁର୍ବାସା ଯେଉଁ ପ୍ରଦାନ କରିଥିଲେ ଦୁର୍ବାସା ଯେଉଁ ପ୍ରଦାନ କରିଥିଲେ ଏଠି ମଧ୍ୟ ଦୁର୍ବାସା ପ୍ରଦାନ କରିବେ ଏଠି କଥା ରହିଛି ଦୁର୍ବାସା ତାଙ୍କୁ ଗୋଟେ ମାଳା ପ୍ରଦାନ କରିଥିଲେ ଭଗବାନଙ୍କ ପ୍ରସାଦ ମାଳା ଯେଉଁ ମାଳାକୁ କେବଳ କ'ଣ ଏଇଟାକୁ ପରିଧାନ ବସ୍ତ୍ରକୁ ଗ୍ରହଣ କଲେ ଏ ଯେଉଁ ମାଳାକୁ ଯଦି କେବଳ ଜଣେ ଧାରଣ କରିବ ସେ ମାୟାକୁ ଜୟ କରିଯିବ ଏକାଦଶ ସ୍କନ୍ଦ ଷଷ୍ଠ ଅଧ୍ୟାୟରେ ଉଦ୍ଧବ କହିଛନ୍ତି ସେ କଥା ତେଣୁ ସେ ଯେଉଁ ରହିଲା ଇନ୍ଦ୍ର କ'ଣ କଲେ ଏଠି ଗର୍ବ ତାଙ୍କର ରହିଛି ଇଏ କ'ଣ କୁସୁମ ମାଳା ଗୋଟେ କହିକି ଫିଙ୍ଗିଦେଲେ ସେ ଯେଉଁ ଐରାବତ ହାତୀ ଉପରେ ଫିଙ୍ଗିଦେଲେ ହାତୀ କ'ଣ ବୁଝିବ ସେ ହାତୀ ତଳୁ ପକେଇ ଦେଇ ତାକୁ ଦଳେ ଗୋଡ଼ରେ ଦଳି ଚକଟି ଦେଲା ସାମ୍ନାରେ ଦୁର୍ବାସଙ୍କ ସାମ୍ନାରେ ଦୁର୍ବାସା ଏତେ କ୍ରୋଧ ପ୍ରକାଶ କଲେ ତୁମେ କହିଲେ ତୁମର ଯେଉଁ ଐଶ୍ୱର୍ଯ୍ୟ ରହିଛି ଐଶ୍ୱର୍ଯ୍ୟ ଭ୍ରଷ୍ଟ ହେଇଯାଅ ଏଇଭଳି ସାଙ୍ଗେ ସାଙ୍ଗେ ଅଭିଶାପ ଦେଇଦେଲେ ସାଙ୍ଗେ ସାଙ୍ଗେ ଏକଥା ଜାଣିଗଲେ ଶୁକ୍ରାଚାର୍ଯ୍ୟ ଜାଣିଗଲେ ଚଢ଼ାଉ କରିଦେଲେ ଯୁଦ୍ଧ ଆରମ୍ଭ କରିଦେଲେ ଦେବତାମାନଙ୍କ ସହିତ ଦେବତାମାନଙ୍କ ସହିତ ଯୁଦ୍ଧ ଯେତେବେଳେ କରିଦେଲେ ଦେବତାମାନେ ହାରିଗଲେ ଭାଇ ବ୍ରହ୍ମାଙ୍କ ପାଖରେ ସରଣ୍ଡର ଗଲେ କ'ଣ କରିବା ଭଗବାନ ବ୍ରହ୍ମା ଅଷ୍ଟମ ସ୍କନ୍ଧରେ 5-12 ଏ 8 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଭଗବାନଙ୍କର ଏହି ଲୀଳା ଷଷ୍ଠ ମାନଙ୍କ ସମୟରେ ଚାକ୍ଷୁଷ ମାନଙ୍କ ସମୟରେ ଏହି ଲୀଳାଟି ହେଇଥିଲା ସମୁଦ୍ର ମନ୍ଥନ ଲୀଳାଟି ହେଇଥିଲା ତେଣୁ ଭଗବାନ ଯାଇ କହିଲେ ସମୁଦ୍ର ମନ୍ଥନ କରିବା ପାଇଁ କହିଲେ ତେଣୁ ସମୁଦ୍ର ମନ୍ଥନ ଯେତେବେଳେ କଲେ ସେତେବେଳେ ସାଙ୍ଗେ ପ୍ରଥମେ ବାହାରିଲା ବିଷ ବିଷ ବାହାରିଲା ବିଷ ବାହାରିଲା ମାନେ ଭଗବାନ ଚାହିଁଥିଲେ କ'ଣ ବିଷକୁ କାଟିପାରିନଥାନ୍ତେ ଭଗବାନ ଶକ୍ତି ନାହିଁ ତାଙ୍କର କାଳିଆ ହ୍ରଦକୁ ବିଷକୁ କରିଦେଲେ ଅମୃତରେ ପରିଣତ କରିଦେଲେ ବିଷ ଶିବଜୀ କେବଳ ବିଷ ପାନ କଲେ ଏବଂ ବିଷକୁ ଭିତରକୁ ଛାଡ଼ିଲେନି କି ବାନ୍ତି କଲେନି ଭିତରେ ରଖିଲେ କଣ୍ଠରେ ରଖିଲେ ତେଣୁ ନୀଳକଣ୍ଠ ହୋଇଗଲେ ତାଙ୍କୁ ଦଶ ପ୍ରଦାନ କରିବା ପାଇଁ ଏହି ବ୍ୟବସ୍ଥା କରିଥିଲେ କିନ୍ତୁ ବିଷକୁ ସେ ଅମୃତ ପରିଣତ କରିନା ସେ ବିଷକୁ ବିଷ ହିଁ ରହିଲା ସେଥିପାଇଁ ତାଙ୍କର କଣ୍ଠ ନୀଳ ପଡ଼ିଗଲା କିନ୍ତୁ ଭଗବାନ ଯେଉଁ ବିଷକୁ ଟ୍ରିଟମେଣ୍ଟ କଲେ ବିଷକୁ ଅମୃତ କରିଦେଲେ ଇଏ ଭଗବାନଙ୍କର ଭଗବତା କାଳିଆ ତରଣ ଲୀଳାରେ ସେଟା ଦେଖାଇଦେଲେ କେବଳ ଇକ୍ଷଣ ମାତ୍ରକେ କେବଳ ଚାହିଁଦେଲେ ସେ ବିଷ ସବୁ ଅମୃତରେ ପରିଣତ ହୋଇଗଲା ଭଗବତ ଗୀତାରେ ମଧ୍ୟ ଭଗବାନ ସେ କଥା କହିଛନ୍ତି ତପାମି ହମ୍ ହମ୍ ବର୍ଷମ ନିଗୃଣାମି ଉଚ୍ଚାମି ଚ ଅମୃତଙ୍କ ଚୈବ ମୃତ୍ୟୁଶ୍ଚ ସଦସ୍ୟାହମ ଅର୍ଜୁନ ଭଗବାନ ଏଇ ବର୍ଷା ଖରାଦିନେ ଆସିଲା ବହୁତ ତାପ ପ୍ରଦାନ କରିବେ ବର୍ଷା ଦିନେ ସେସବୁ ପୁଣି ପ୍ରଦାନ କରିବେ ବର୍ଷା କରିକି ସେ ପ୍ରଦାନ କରିବେ ତପାମି ହମ୍ ବର୍ଷ ଅହମ୍ ବର୍ଷ ନିଗୃଣାମି ଉଚ୍ଚାମି ଚ ଏଇ ନେଇଯିବେ ଜଳକୁ ନେଇଯିବେ ପୁଣି ପ୍ରଦାନ କରିବେ ଅମୃତଙ୍କ ଚୈବ ମୃତ୍ୟୁଶ୍ଚ ଭଗବାନ ଏକାଧାରରେ ଅମୃତ ଏବଂ ମୃତ୍ୟୁ ମଧ୍ୟ ଯିଏ ଭଗବାନଙ୍କ ଶରଣରେ ଯିବେ ସେ ଅମୃତତ୍ଵ ପ୍ରାପ୍ତ ହେବେ ଯିଏ ଭଗବାନଙ୍କ ଶରଣରେ ଯିବେ ନାହିଁ ସେ ମୃତ୍ୟୁକୁ ପ୍ରାପ୍ତ ହେବେ ସଦ ସତ୍ୟାହମ ଅର୍ଜୁନ ଏକାଧାରରେ ସେ ଦୁଇଟି ଯାକ କାର୍ଯ୍ୟ କରିପାରିବେ କିନ୍ତୁ ଭଗବାନ ତାଙ୍କର ଭକ୍ତଙ୍କୁ ଯଶ ପ୍ରଦାନ କରିବା ପାଇଁ ସମସ୍ତେ ଧାଇଁ ଯଜିତ ସେଠି ଭଗବାନଙ୍କର ଜଣେ ଅବତାର ଥିଲେ ଷଷ୍ଠମାନଙ୍କ ସମୟରେ ଅବତାର ଥିଲେ ଅଜିତ, ସେ ମଧ୍ୟ ସେଇଠି ଥିଲେ, ଦେବତାମାନଙ୍କ ସହିତ ମିଶି ଏଇ ସମୁଦ୍ର ମନ୍ଥନରେ ଭାଗ ନେଇଥିଲେ, ସମସ୍ତେ ଧାଇଁଲେ, ଅଜିତ ମଧ୍ୟ ଧାଇଁଲେ ଶିବଜୀଙ୍କ ପାଖକୁ ଯାଇ ପ୍ରାର୍ଥନା କଲେ। ତେଣୁ ଶିବଜୀ ସେ ବିଷକୁ ପାନ କଲେ, ଏ ଯେଉଁ କହିକି ନୀଳକଣ୍ଠ ସେ ହେଇଗଲେ, ନୀଳକଣ୍ଠ ତାଙ୍କର ଯଶ ବଢ଼ିଗଲା। ଭଗବାନ ତାଙ୍କର ଭକ୍ତଙ୍କୁ ଯଶ ପ୍ରଦାନ କରନ୍ତି, ସେଥିପାଇଁ ମହାଦଶା ଏଇ ଶବ୍ଦରୁ ମୁଁ ଏଇ କଥାଟି କହିଲି। ତେଣୁ ଏଇ ଦୁର୍ବାସା, ଦୁର୍ବାସାଙ୍କ କଥା ମଧ୍ୟ ଆସିଗଲା, ତାଙ୍କୁ କ୍ରୋଧ ପ୍ରକାଶ କରି ତାଙ୍କର ସର୍ବନାଶ କରିଦେଇଥିଲେ, ପୁଣି ଦୁର୍ବାସାକୁ କ'ଣ ତାକୁ ଯେଉଁ ଯାହାଙ୍କ ଉପରେ କୃପା କରିବେ ତାଙ୍କର ଏଇ କୁନ୍ତୀ ଦେବୀ ଏସବୁ ପ୍ରାୟ ଶକ୍ତି ପ୍ରାପ୍ତ ହୋଇଯିବେ। ଏଇ ସପ୍ତମ ସ୍କନ୍ଧରେ, ଭାଗବତ ସପ୍ତମ ସ୍କନ୍ଧରେ ଯେଉଁ ଉତ୍ତୟ କଥା କୁହାଯାଇଛି, ଇଏ ହେଉଛି କର୍ମ ବାସନା। ମହତ୍ ବ୍ୟକ୍ତିଙ୍କର କୃପାରୁ ଆମର ମହତ୍ ବାସନା ଜାତ ହେବ। ମହତ୍ ବ୍ୟକ୍ତିଙ୍କର ଯଦି କ୍ରୋଧ ହେବ ତାହେଲେ ଆମର ଅସତ୍ ବାସନା ଜାତ ହେବ। ଯେମିତି ନାରଦଙ୍କ କୃପାରୁ ପ୍ରହ୍ଲାଦଙ୍କର ସଦ୍ବାସନା ଜାତ ହୋଇଥିଲା, ତେଣୁ ସପ୍ତମ ସ୍କନ୍ଧ ହେଉଛି ଉତ୍ତୟ, ଉତ୍ତୟ କହିଲେ କର୍ମ ବାସନା। ଏବଂ ଚାରି କୁମାରଙ୍କର କ୍ରୋଧରୁ ଜୟ ବିଜୟଙ୍କର ଅସତ୍ ବାସନା ଜାତ ହେଲା, ତେଣୁ ସେ ଅସୁର ରୂପରେ ଆସିଲେ। ଏସବୁ ସପ୍ତମ ସ୍କନ୍ଧ ପୁରା ବର୍ଣ୍ଣନା କରାଯାଇଛି ଉତ୍ତୟ ଏ କର୍ମ ବାସନା ବିଷୟରେ। ତେଣୁ ସେଇ ଦୁର୍ବାସା ଯେତେବେଳେ ଅଭିଶାପ ଦେଇଦେଲେ, ଏଇଭଳି ଭାବରେ ଅବସ୍ଥା ହେଲା ଦେବତାମାନଙ୍କର। ପୁଣି ସେଇ ଦୁର୍ବାସା ଯେତେବେଳେ କୁନ୍ତୀଙ୍କ ଉପରେ ବର୍ଣ୍ଣନା କରାଯିବ, କୁନ୍ତୀଙ୍କୁ ସେ ଦେବେ ଆମେ କହିବା ପରେ, ତେଣୁ ଏ ବିଦୁର, ବିଦୁର ତ ସ୍ୱୟଂ ଜଣେ ମହାଜନ, ଯମରାଜ, ସିଏ ଯମରାଜ ଜଣେ ମହାଜନ, ତେଣୁ ସିଏ ଭଗବାନଙ୍କ ଲୀଳାରେ ସାମିଲ ହେବା ପାଇଁ ଚାହୁଁଥିଲେ। ସବୁବେଳେ ସେ ପୁଣ୍ୟ ପାପ ପୁଣ୍ୟର ରହିଛନ୍ତି, ବିଚାର କରୁଛନ୍ତି, ଏତିକି ପୁଣ୍ୟ ଏତିକି ପାପ, ଜଜମେଣ୍ଟ ଦେଉଛନ୍ତି, ଜଜ୍ ସେ ଜଜମେଣ୍ଟ ଦେଉଛନ୍ତି। ତେଣୁ ତାଙ୍କର ଇଚ୍ଛା ହେଉଥିଲା ଟିକିଏ ଭଗବାନଙ୍କ ଲୀଳାରେ ଟିକିଏ ସାମିଲ ହୁଅନ୍ତେ, ତେଣୁ ଭଗବାନ ବ୍ୟବସ୍ଥା କରିଦେଲେ। ଭଗବାନ ସମସ୍ତଙ୍କର ମନବାଚ୍ଛା ପୂର୍ଣ୍ଣ କରନ୍ତି, ତାଙ୍କର ଭକ୍ତଙ୍କର ମନବାଚ୍ଛା ପୂର୍ଣ୍ଣ କରିବେ ନାହିଁ। ସେଇଥିପାଇଁ ମାଣ୍ଡବ ମୁନିଙ୍କୁ ଗୋଟେ ଏଇଭଳି ଭାବରେ ଅଭିଶାପ ତାଙ୍କୁ ଦେଲେ, ଏଇ ଲୀଳାଟି ଅଛି। ତେଣୁ ମାଣ୍ଡବ ମୁନି ତାକୁ ଅଭିଶାପ, ତୁମେ ଶୂଦ୍ର ହେଇଯା, 100 ବର୍ଷ କାଳ ତୁମେ ଶୂଦ୍ର ହେଇଯା। ତେଣୁ ବିଦ୍ରୋହ ଆସିକରି ଏଠି ଏଇ ବ୍ୟାସଦେବଙ୍କ ପୁତ୍ର, ଅବଶ୍ୟ ସିଏ ବ୍ୟାସଦେବଙ୍କ ପୁତ୍ର, କିନ୍ତୁ ବିଚିତ୍ର ବୀର୍ଯ୍ୟଙ୍କ ଦାସୀଙ୍କ ଗର୍ଭରୁ ଜାତ ହେଲେ, ସେଥିପାଇଁ ସେ ଶୂଦ୍ର ହେଇଗଲେ। ତେଣୁ ଇଏ ଯେଉଁ ବିଦୁର, ଇଏ ମଧ୍ୟ ମହାଦଶା, ଦୁଇଜଣ ଯାକ ମହାଚ, ଅକ୍ରୂର ଏବଂ ବିଦୁର ଶବ୍ଦ ବ୍ୟବହାର କରାଯାଏ, ଦୁଇଜଣ ଯାକ କେହି କାହାକୁ କମ୍ ନୁହନ୍ତି। ଅକ୍ରୂର ମଧ୍ୟ ଜଣେ ମହାଜନ ବା ମହାଜନ ନୁହଁ, ସିଏ ହେଉଛନ୍ତି ଜଣେ ଆଚାର୍ଯ୍ୟ, ବନ୍ଦନାର ଆଚାର୍ଯ୍ୟ, ବହୁତ ସୁନ୍ଦର ଭାବରେ ବନ୍ଦନା କରିଛନ୍ତି, ଏବଂ ତାଙ୍କ ପିତା ମଧ୍ୟ ବହୁତ ଯଶସ୍ୱୀ ଥିଲେ, ସଫଳକ, ସଫଳକ କୁହାଯାଏ। ସଫଳକ କାଶୀକୁ ଥରେ ଯାଇଥିଲେ, ସେ ସମୟରେ ଯେଉଁ ରହିଛି ସେ ସମୟରେ ବର୍ଷା ହେଉନଥିଲା, କିନ୍ତୁ ସେ ସେଠିକି ଯିବାରୁ ସେଠି ବର୍ଷା ହେଲା। ତେଣୁ କାଶୀରାଜଙ୍କର କନ୍ୟା ଯେଉଁ ଗାନ୍ଧିନୀ, ଗାନ୍ଧିନୀଙ୍କୁ ସେ ବିବାହ କଲେ। ଗାନ୍ଧିନୀଙ୍କର ପୁତ୍ର ହେଉଛନ୍ତି ଅକ୍ରୂର, ସଫଳକ ଏବଂ ଗାନ୍ଧିନୀଙ୍କର ପୁତ୍ର ହେଉଛନ୍ତି ଅକ୍ରୂର। ଇଏ ମଧ୍ୟ ବହୁତ ମହାଦଶା, ବିଦ୍ରୋହ ମଧ୍ୟ କମ୍ ନୁହଁ। ତେଣୁ ସମା ଦୁଃଖ ସୁଖ ଅକ୍ରୂର, ତେଣୁ ସେ ତାକୁ ସାନ୍ତ୍ୱନା ଦେଉଛନ୍ତି କିଭଳି ଭାବରେ ଦୁଃଖ ଏବଂ ସୁଖ ଭୌତିକ ଜଗତରେ ଆସିବ, ଦୁଃଖ ଏବଂ ସୁଖ। ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହିଲେ, ଅର୍ଜୁନ ପଚାରିଲେ, ପ୍ରଭୁ ଆମେ କେମିତି ଜାଣିବା ଜଣେ ଉନ୍ନତ ସ୍ଥିତିକୁ ଗଲେଣି, ସ୍ଥିତ ପ୍ରଜ୍ଞ ସକା ଭାଷା ସମାଧି ତସ୍ୟ କେଶବ ସ୍ଥିତଧି କିମ୍ ପ୍ରଭାସିତ କିମ୍ ମାସିତ ବ୍ରଜେତ କିମ୍, କିଭଳି ତାଙ୍କର କଥା, କିଭଳି ତାଙ୍କର ଚାଲିଚଳନ, କିଭଳି ଭାବରେ ସେମାନେ ବ୍ୟବହାର କରନ୍ତି, ଏସବୁ ଦ୍ୱିତୀୟ ଅଧ୍ୟାୟରେ ପଚାରିଲେ। ତେଣୁ ଭଗବାନ ସେ ପ୍ରଶ୍ନର ଉତ୍ତରରେ 58-72 ଏତିକି ଶ୍ଳୋକରେ ସେ କହିଲେ, ତା'ର ଉତ୍ତର ସବୁ ଦେଲେ। ତେଣୁ ସେହି ପ୍ରସଙ୍ଗରେ ସେ କହିଲେ, ଦୁଃଖେଷୁ ଅନୁଦ୍ବିଘ୍ନ ମନା ସୁଖେଷୁ ସୁଖେଷୁ ବିଗତ ସ୍ପୃହ ଭୀତରାଗ ଭୟ କ୍ରୋଧ ସ୍ଥିତଧିମୁଚ୍ୟତେ। ଇଏ ହେଉଛନ୍ତି ସ୍ଥିତଧିମୁନି କିଏ, ଭୀତରାଗ ଭୟ କ୍ରୋଧ, ଦୁଃଖେଷୁ ଅନୁଦ୍ବିଘ୍ନ ମନା, ଦୁଃଖ ଆସିଲା ମାନେ ସେ ଉଦ୍ବିଘ୍ନ ହେବେ ନାହିଁ, ଦୁଃଖେଷୁ ଅନୁଦ୍ବିଘ୍ନ ମନା, ଆଉ ସୁଖ ଆସିଲା ମାନେ ବିଗତ ସ୍ପୃହ, ବହୁତ ଉତ୍ସାହ ପ୍ରଦର୍ଶନ କରିବେ ନାହିଁ, ଦୁଃଖ ସୁଖ ସମ ସମ ଦୁଃଖ ସୁଖ ଧୀର ସମୃତ ତ୍ୱାୟ କଳ୍ପତେ। 14 ଅଧ୍ୟାୟରେ ମଧ୍ୟ କହିଲେ ସେ କଥା। ଆଉ ଥରେ ମଧ୍ୟ ଅର୍ଜୁନ ପଚାରିଲେ, କ'ଣ ତାଙ୍କର ଲକ୍ଷଣ କ'ଣ ଏବଂ କେମିତି ସେ ସ୍ତର ପ୍ରାପ୍ତ ହେବେ, କେମିତି ସେ ସ୍ତର ପ୍ରାପ୍ତ ହେବେ, ଏ ଆମ ପାଇଁ ପଚାରିଲେ, ଆମେ ମଧ୍ୟ ସେହି ସ୍ତର ପ୍ରାପ୍ତ ହୋଇପାରିବା। ଭଗବାନ 14 ଅଧ୍ୟାୟରେ ସେ ପ୍ରଶ୍ନର ଉତ୍ତର ଦେଇଛନ୍ତି, ସମ ଦୁଃଖ ସୁଖ ଧୀର ସ୍ୱମୃତତ୍ୱାୟ କଳ୍ପତି, ସେଇଟା ଆଉ ଗୋଟେ ଉଦାହରଣ। ଯାହା ହଉ, ଏଇଭଳି ଭାବେ ଦୁଃଖ ଏବଂ ସୁଖରେ ଯଦି ଜଣେ ସମତ୍ୱ ପ୍ରାପ୍ତ ହୋଇଗଲା ତାହେଲେ ଅମୃତତ୍ୱକୁ ସେ ପ୍ରାପ୍ତ ହେବ, ଅମୃତତ୍ୱାୟ କଳ୍ପତି। ଏଇଟା ମଧ୍ୟ ଦ୍ୱିତୀୟ ଅଧ୍ୟାୟ ଭଗବାନ କହିଲେ। ତେଣୁ ଇଏ ଯେଉଁ ସ୍ଥିତି ରହିଛି ଦୁଃଖ ଏବଂ ସୁଖ, ଆମେ ଦୁଃଖ ଆସିଲେ ଉଦ୍ବିଗ୍ନ ହୋଇଯାଉଛେ, ବ୍ୟତିବ୍ୟସ୍ତ ହୋଇଯାଉଛେ, ଦୁଃଖରେ ଭାଙ୍ଗି ପଡ଼ୁଛେ, ଆଉ ସୁଖ ଆସିଲେ ବହୁତ ଆନନ୍ଦିତ ହୋଇଯାଉ। ସାଧାରଣ ଲୋକମାନଙ୍କର ଅବସ୍ଥା ହେଉଛି ଏଇଟା। ସାଧାରଣ ଯେଉଁମାନେ ବଦ୍ଧ ଜୀବ ଅବସ୍ଥାରେ ଅଛନ୍ତି ଆମେ ଦେଖିବା, ଯଦି ସେମାନେ ଇଏ ହୋଇଗଲେ, ଜିତିଗଲେ, ଟସ୍ ପାଇଗଲେ, ମାନେ ଡେଇଁଲେ ପଡ଼ିକି, ଲୋକମାନେ ମଧ୍ୟ ବହୁତ ତାଳି ମାରିବେ, ଏସବୁ କଥା ରହିଛି। ଆଉ ଯେ ହାରିଯିବ ତାର ଅବସ୍ଥା କ'ଣ ହେବ, ଏଇଭଳି ଭାବର ଅବସ୍ଥା ରହିଛି। ସମସ୍ତେ ଏ ସ୍ତରକୁ ଆସିପାରିବେ ନାହିଁ, ଜଣେ ତ୍ରିଗୁଣରୁ ଉର୍ଦ୍ଧ୍ୱକୁ ନଗଲେ ଏ ସ୍ତର ପ୍ରାପ୍ତ ହୋଇପାରିବ ନାହିଁ। ଏଇଟା କହିବା ତ ବହୁତ ସହଜ କହିଦେବି ବୋଲି, କିନ୍ତୁ ଜଣେ ତ୍ରିଗୁଣରୁ ଉର୍ଦ୍ଧ୍ୱକୁ ଗଲେ ହିଁ ସେ ସ୍ତର ପ୍ରାପ୍ତ ହେବେ, ନହେଲେ ସେ ସ୍ତରକୁ ପ୍ରାପ୍ତ ହୋଇପାରିବେ ନାହିଁ। ଦୁଃଖରେ ସେମାନେ ଉଦ୍ବିଗ୍ନ ହୋଇଯିବେ, ବିଚଳିତ ହୋଇଯିବେ। ଭଗବାନ ସବୁ ଦୁଃଖ ଦିଅନ୍ତି, ଦୁଃଖ ପଡ଼ିଲା ମାନେ ଆମେ ସେଇଟାକୁ, ଆମେ ତ ସେ ସ୍ତରକୁ ଯାଇନେ, ଆମେ କ'ଣ କରିବା, ଦୁଃଖ ପଡ଼ିଲେ ଭଗବାନ ପ୍ରାର୍ଥନା କରିବା। ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ ଏଇଟା ବ୍ରହ୍ମା କହିଛନ୍ତି, ତତ୍ୟନିକମ୍ପାମ ସୁସମୀକ୍ଷମାଣ ଭୁଞ୍ଜାନ ଏବାତ୍ମକୃତଂ ବିପାକମ୍ ହୃଦ୍ଭାଗ ପୂର୍ବୀର୍ ବିଧଧନ ନମସ୍ତେ ଜୀବିତ ଯେଉଁ ମୁକ୍ତି ପଦେ ସଦାଏ ଭାଗ। ଯେଉଁମାନେ ସାଧକମାନଙ୍କ ପାଇଁ ଏଇଟା କୁହାଯାଇଛି ଏ ଶ୍ଳୋକଟି, ଇଏ ଭଗବାନଙ୍କ ଯେତେବେଳେ ବିପଦ ଆସୁଛି ବା ଦୁଃଖ ଆସୁଛି ଭଗବାନଙ୍କ ବ୍ୟବସ୍ଥାରେ, ସେଇଟାକୁ ଆମେ ଭାବିବା, ଇଏ ହେଉଛନ୍ତି ତତେ ଅନୁକମ୍ପା, ଏଇଟା ହେଉଛି ଆପଣଙ୍କର କୃପା ଅନୁକମ୍ପା। ସୁସମୀକ୍ଷମାଣ, ଯଦି ଆମେ ଠିକ୍ ଭାବରେ ସମୀକ୍ଷା କରିବା, ସୁସମୀକ୍ଷା କରିବା, ତାହେଲେ ଏଇଟା ଜାଣିବା ଭଗବାନଙ୍କ କୃପା ନା କେମିତି। ତତେ ଅନୁକମ୍ପା ସୁସମୀକ୍ଷମାଣ ଭୁଞ୍ଜାନ ଏବଂ ଆତ୍ମକୃତ ବିପାକମ, ଆମେ ଯେଉଁ ଦୁଃଖ ପାଉଛେ ବା ସୁଖ ପାଉଛେ ଏହାର କାରଣ ହେଉଛି ଏବାତ୍ମକୃତମ, ଆମେ ଏଇସବୁ କାର୍ଯ୍ୟ କରୁଛେ, ପାପ କାର୍ଯ୍ୟ କରିଥିବାରୁ ଦୁଃଖ ପାଉଛେ, ପୁଣ୍ୟ କାର୍ଯ୍ୟ କରିଥିବାରୁ ସୁଖ ପାଉଛେ, ଏବାତ୍ମକୃତ ବିପାକମ। ସୁଖ ପାଇଲେ କେହି ଅସୁବିଧା ନାହିଁ, କେହି କିଛି ଅସୁବିଧା ନାହିଁ, ଦୁଃଖ ପାଇଲେ ସବୁ ଆରମ୍ଭ ହୋଇଯାଉଛି ପ୍ରୋବ୍ଲେମ। ତେଣୁ ଏବାତ୍ମକୃତ ହୃଦ୍ଭାଗ ପୂର୍ବୀର କାୟ ମନ ବାକ୍ୟରେ ଯଦି ବିଦଧନ ନମସ୍ତେ ଭଗବାନଙ୍କୁ ଏଇଭଳି ଭାବରେ ପ୍ରଣାମ କରିକିରି ଆମେ ରହିବା, ଭଗବାନ କୃପା ବୋଲି ସବୁକିଛି ଧରିବା, ବିଦଧନ ନମସ୍ତେ ଜୀବେତ ଯେଉଁ ମୁକ୍ତିପଦ ସଦାଏ ଭାବ, ଏଇଭଳି ଭାବରେ ଯେ ଜୀବନ ଧାରଣ କରିବ ସେ ମୁକ୍ତିପଦ ପ୍ରାପ୍ତ ହେବା ପାଇଁ ହକଦାର ହୋଇଯିବ। ଏ ଶବ୍ଦଟି ରହିଛି ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ। ମହାପ୍ରଭୁ ଯେତେବେଳେ ଯାଇଥିଲେ ଜଗନ୍ନାଥ ପୁରୀ, ସେହି ସମୟରେ ଆମର ଜଣେ ଥିଲେ ଯେ ମୁକ୍ତି ପାଇଁ ଚାହୁଁଥିଲେ, ଯେଉଁମାନେ ଶଙ୍କରାଚାର୍ଯ୍ୟଙ୍କର ଧାରାରେ ଆସୁଛନ୍ତି ମାୟାବାଦ ଧାରାରେ, ସେମାନେ ଚାହାନ୍ତି ମୁକ୍ତି ପାଇବା ପାଇଁ, କିନ୍ତୁ ସେଇ ଶ୍ଳୋକଟିକୁ ଯେତେବେଳେ ଆଲୋଚନା କଲେ, ଜୟ ଶ୍ରୀ ସୀତାରାମ ଲକ୍ଷ୍ମଣ, ଏ ଶ୍ଳୋକଟିକୁ ଯେତେବେଳେ ଆଲୋଚନା କଲେ ସେତେବେଳେ ମୁକ୍ତି କହିଲେ ନାହିଁ, କହିଲେ ଭକ୍ତି ପଦେ ସଦା ଭାବ। ମହାପ୍ରଭୁ କହିଲେ କ'ଣ ହେଲା, ଏ ଶ୍ଳୋକକୁ କାହିଁ ବଦଳେଇଲ, ନା ମୁଁ ମୁକ୍ତି ଶବ୍ଦ ଉଚ୍ଚାରଣ କରିବା ପାଇଁ ଚାହୁଁନାହିଁ। ଭଗବାନ କହିଲେ ମୁକ୍ତିର ଅର୍ଥ ମଧ୍ୟ ଆଉ ଗୋଟେ କଥା ରହିଛି, ଏଭଳି ଭାବରେ ମହାପ୍ରଭୁ ତାଙ୍କ ସହିତ କଥା ହୋଇଛନ୍ତି। ତେଣୁ ସମ ଦୁଃଖ ସୁଖ, ଯେଉଁମାନେ ଦୁଃଖ ଯେଉଁମାନେ ତ୍ରିଗୁଣରୁ ଉର୍ଦ୍ଧ୍ୱକୁ ଗଲେଣି ସେମାନେ ସେ ଅବସ୍ଥା ପ୍ରାପ୍ତ ହେବେ, କିନ୍ତୁ ଆମେ ଯଦିଓ ସେ ଅବସ୍ଥାକୁ ଯାଇନେ, କିନ୍ତୁ ସାଧକମାନଙ୍କ ପାଇଁ ଏଇ ବ୍ରହ୍ମା ଏଇ ଶ୍ଳୋକଟି କହିଛନ୍ତି, ଆମେ ସବୁ ଅବସ୍ଥାରେ ଦୁଃଖ ପଡ଼ିଲା ମାନେ ଆମେ ଭଗବାନ ଚିନ୍ତା କରିବା, ତାହେଲେ ଆମେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ, ଅନ୍ତିମ ପରୀକ୍ଷା ଯେଉଁ ମୃତ୍ୟୁଟା ହେଉଛି ଅନ୍ତିମ ପରୀକ୍ଷା, ଭଗବାନ ଫାଇନାଲ ଏକ୍ଜାମିନେସନ୍ ଦେବା ପୂର୍ବରୁ ଟର୍ମିନାଲ ଏକ୍ଜାମିନେସନ୍ ସବୁ ବ୍ୟବସ୍ଥା କରିଛନ୍ତି, ଏ ବିପଦଟା ହେଉଛି ଟର୍ମିନାଲ ଏକ୍ଜାମିନେସନ୍। ବିପଦରେ ଯଦି ଆମେ ଭଗବାନଙ୍କ ସ୍ମରଣ କରିପାରିଲେ, ବୁଝିଲେ, ଆମେ ପରୀକ୍ଷାରେ ପାସ୍ ହୋଇଗଲେ, ତେଣୁ ଆଶା କରିପାରିବା ଫାଇନାଲ ପରୀକ୍ଷାରେ ପାସ୍ ହେବା, ସେଥିପାଇଁ କରାଯାଏ ଟେଷ୍ଟ ସବୁ କରାଯାଏ, ପ୍ରି ଟେଷ୍ଟ ଟେଷ୍ଟ ପରୀକ୍ଷା ସବୁ ହୁଏ ହାଇସ୍କୁଲରେ, ଏତିକି ରଖିଲା ଫାଇନାଲ ପରୀକ୍ଷାରେ ଏତିକି ରଖିବ। ତେଣୁ ଆମେ ମଧ୍ୟ ସେଇଭଳି ଭାବରେ ଯେତେବେଳେ ଦୁଃଖ ପଡ଼ିଲା, ବିପଦ ପଡ଼ିଲା, ଯେତେବେଳେ ଭଗବାନ ଭୁଲିଗଲେ, ତାହେଲେ ଅନ୍ତିମ ପରୀକ୍ଷାରେ ଆଉ ଉତ୍ତୀର୍ଣ୍ଣ ହେବାର ଆଶା କମ୍ ହୋଇଯାଉ, କ୍ଷୀଣ ହୋଇଯିବ। ତେଣୁ ଏଇଟା ପ୍ରାକ୍ଟିସ୍, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ପ୍ରାକ୍ଟିସ୍। ଏ ହେଉଛି ଆମେ ଯଦି ଦୁଃଖ ପଡ଼ିଗଲା ମାନେ ଭଗବାନଙ୍କର ଯଦି ସ୍ମରଣ କଲେ, ତାହେଲେ ଆମେ ଭାବିବା ଯେ ପରୀକ୍ଷାରେ ଆମେ ପାସ୍ ହୋଇଗଲେ, ଆମେ ନିଜେ ଜାଣିବା ସେଇଟା। ତେଣୁ ଏହିଭଳି ଭାବରେ ଏମାନେ ସାଧାରଣ ବ୍ୟକ୍ତି ନୁହନ୍ତି, ବିଦୁର ଏବଂ ବିଦୁରକୁ ଅକ୍ରୁର ମହାଦଶା, ସମସ୍ତଙ୍କର ବହୁତ ଦୋଷ ରହିଛି। ଯଶସ୍ୱୀ ସେମାନେ ଭଗବାନ ଭକ୍ତ ହିସାବରେ ଯଶ, ବହୁତ ଲୋକଙ୍କର ଯଶ ରହିଛି। ଆମେ ନ୍ୟୁଜ୍ ପେପର ଇତ୍ୟାଦି ଗିନିଜ୍ ବୁକ୍ ଅଫ୍ ରେକର୍ଡ଼ରେ ସବୁ ନାଁ ସବୁ ରହିଛି, ବହୁତ ଯଶ ରହିଛି, ବହୁତ ଲୋକଙ୍କର ଯଶ ରହିଛି। କେତେ ଲୋକଙ୍କ ନାଁ ରହିଛି ତା ଦେହରେ କହିହେବ ନାହିଁ, ଯଶସ୍ୱୀ ବ୍ୟକ୍ତି। ବହୁତ ପ୍ରତିବର୍ଷ ନୋବେଲ ପ୍ରାଇଜ୍ ସବୁ ଦିଆଯାଉଛି, ସେମାନେ ଯଶସ୍ୱୀ ବ୍ୟକ୍ତି, ବହୁତ ଯଶସ୍ୱୀ ବ୍ୟକ୍ତି ଅଛନ୍ତି। କିନ୍ତୁ ମହାପ୍ରଭୁ ପଚାରିଲେ କୀର୍ତ୍ତି ମଧ୍ୟ କୋନ୍ କୀର୍ତ୍ତି ସର୍ବଶ୍ରେଷ୍ଠ, କେଉଁ ଯଶ ମଧ୍ୟରେ କେଉଁ ଯଶଟା ହେଉଛି ଶ୍ରେଷ୍ଠ ଯଶ। ରାୟ ରାମାନନ୍ଦ ସେ ଉତ୍ତର ଦେଇଛନ୍ତି ଯେ ରାଧାକୃଷ୍ଣର ଯିଏ ଭକ୍ତ ତାଙ୍କର ଯଶ ହେଉଛି ଶ୍ରେଷ୍ଠ, ଏ ଯଶ ହେଉଛି ଶ୍ରେଷ୍ଠ ଯଶ। ଆଉ ଯେଉଁ ଭୌତିକ ତଥାକଥିତ ଯଶ ରହିଛି ସେ ଯଶର କ'ଣ ମୂଲ୍ୟ, ବହୁତ ଯେମିତି ଆମର ଭାଗବତ ବର୍ଣ୍ଣନା କରାଗଲା ସେଇଟା, ବହୁତ ଯଶସ୍ୱୀ ବ୍ୟକ୍ତି ଅଛନ୍ତି କିନ୍ତୁ ସେମାନେ ପଶୁ। ଦ୍ୱିତୀୟ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଏକଦା ସୌନକ ଋଷି କହୁଛନ୍ତି, ସ୍ୱବିଡ଼ ବରାବଷ୍ଟ ଖରେଇ ସଂସ୍କୃତ ପୁରୁଷ ପଶୁ ସଂସ୍କୃତ, ସେମାନେ ସବୁ ଯଶସ୍ୱୀ, ସେମାନେ ତାଙ୍କ ସବୁ ମାନେ ଯଶ ତାଙ୍କ କ'ଣ ସଂସ୍କୃତି ଗୁଣଗାନ କରାଯାଉ, ସମସ୍ତେ ଗୁଣଗାନ କରୁଛନ୍ତି ସଂସ୍କୃତ ପୁରୁଷ, କିନ୍ତୁ ସେମାନେ ହେଉଛନ୍ତି ପଶୁ। ଏତେ ଯଶ ତାଙ୍କର ରହିଛି କିନ୍ତୁ ସେମାନେ ପଶୁ ସଂସ୍କୃତ ପୁରୁଷ। ନ ସତ୍ କର୍ଣ୍ଣ ପଥ ପେତୁ ଯାହାତୁ ନାମ ଗଦାବ୍ରଜ, ଯାହାଙ୍କର କର୍ଣ୍ଣରେ ଭଗବାନ କଥା ଆସିଲା ନାହିଁ ତାଙ୍କର ଯଶର କ'ଣ ମୂଲ୍ୟ, ସେମାନେ ସବୁ ପଶୁ। ଗୋଟିଏ ପଶୁ ଅନ୍ୟ ପଶୁ ମା ବା ବହୁତ ଗୁଡ଼ାଏ ପଶୁ ମିଶିକିରି ଗୋଟିଏ ପଶୁକୁ ତାକୁ ପ୍ରଶଂସା କରୁଛନ୍ତି, ଆପଣ ଏମିତି ଆପଣ ସେମିତି ଆପଣ ସେମିତି। ଏସବୁ ଦଶମ ସ୍କନ୍ଧରେ ମଧ୍ୟ 84 ଅଧ୍ୟାୟରେ ଭଗବାନ ମଧ୍ୟ ସେ କଥା କହିଲେ, ଏମାନେ ହେଉଛନ୍ତି ଯଶ ବହୁତ ରହିଛି ତାଙ୍କର କିନ୍ତୁ ସେମାନେ ପ୍ରକୃତରେ ପଶୁ, ସେ ଯଶର କ'ଣ ମୂଲ୍ୟ। ମନୁଷ୍ୟ ଜନ୍ମ ପାଇଲେ ଏତେ ଯଶ ପ୍ରାପ୍ତ ହେଲେ, ଆମର ବିଭିନ୍ନ ପ୍ରକାର ସିନେମା ଷ୍ଟାର ସବୁ ରହିଛନ୍ତି, କେତେ ଟଙ୍କା ପାଉଛନ୍ତି, କେତେ ଯଶ ପାଉଛନ୍ତି, ଚାଲିଗଲା ମାନେ ଲକ୍ଷ ଲକ୍ଷ ଲୋକ ତାଙ୍କ ପାଖରେ ଇଏ କରୁଛନ୍ତି, ତାଙ୍କର ଯେଉଁ ଯଶ ସବୁ ରହିଛି କେତେ କ'ଣ ଯଶ ନ ରହିଛି, ସେମାନେ କେତେ କ'ଣ ଭାବୁଥିବେ ନିଜକୁ। କିନ୍ତୁ ମୂଲ୍ୟ କ'ଣ ହେଲା, ଏତେ ଯଶ ପ୍ରାପ୍ତ ହେଲେ ଆଉ ମୃତ୍ୟୁବରଣ କଲା ପରେ ଗୋଟେ ଗଧ ହେଇଗଲେ। ଆମର ଜଣେ ପ୍ରଭୁପାଦ ମହାରାଜ କହିଛନ୍ତି, ସେ ପ୍ରଭୁପାଦ ମହାରାଜ ନିଜେ କହିନାହାନ୍ତି, ଏଇଟା ଜଣେ ଆଷ୍ଟ୍ରୋଲୋଜର କଥାକୁ ଉଲ୍ଲେଖ କରିଛନ୍ତି, ଜଣେ ଥିଲେ ପ୍ରଧାନମନ୍ତ୍ରୀ, ଏତେ ଯଶ ଥିଲା କିନ୍ତୁ ପର ଜନ୍ମରେ ଗୋଟେ କୁକୁର ହେଲେ, ସେ ଯଶର କ'ଣ ମୂଲ୍ୟ ରହିଲା। ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇକିରି ପର ଜନ୍ମରେ ଆମେ ଗୋଟେ କୁକୁର ହେଲେ, ଅବା ଆଉ କ'ଣ ସେ ଯଶ ମୂଲ୍ୟ କ'ଣ ରହିଲା, ପୁରୁଷ ପଶୁ। ତେଣୁ ଏଇକଥା ଭଗବାନ ମଧ୍ୟ କହିଛନ୍ତି ସେ କଥା ଦଶମ ସ୍କନ୍ଧ 84 ଅଧ୍ୟାୟରେ, ଯଶାତ୍ ବୁଦ୍ଧି ଗୁଣ ପେ ତୁ ଧାତ କେ ସୋଧି କଳତ୍ରାଧି ଶୁଭମ୍ୟ ଜିଧି ଯତୀର୍ଥ ବୁଦ୍ଧି ସରଳୀନ କରିଛି ଜନେଷୁ ଅଭିଜ୍ଞେଷୁ। ଅଭିଜ୍ଞେଷୁ ଶବ୍ଦ ଆସିଗଲା, ଅଭିଜ୍ଞେଷୁ କହିଲେ ବହୁତ ସେମାନେ ପ୍ରଶଂସିତ ହୁଅନ୍ତି, ଅଭିଜ୍ଞ ବ୍ୟକ୍ତି ସେମାନେ, ବହୁତ ତାଙ୍କର ଯଶ ରହିଛି, ବହୁତ ସେମାନେ ସମ୍ମାନ ପ୍ରାପ୍ତ ହୋଇଛନ୍ତି, ସବୁକିଛି ହେଇଛନ୍ତି। ସେମାନେ କେଉଁ ଖର ଗାଈ ଏବଂ ଗଧ ସହିତ ତୁଳନୀୟ ସେମାନେ, ସେମାନେ ଅଧିକା ନୁହନ୍ତି। କେଉଁମାନେ ନା ଯଶାତ୍ମ ବୁଦ୍ଧି, ଆତ୍ମା ବୋଲି କ'ଣ ସେମାନେ ଭାବନ୍ତି, ନା ଏଇ ଶରୀରକୁ ଭାବନ୍ତି ଆତ୍ମା। ଆତ୍ମା ଶବ୍ଦର ମଧ୍ୟ ତିନୋଟି ଅର୍ଥ ରହିଛି, ଗୋଟେ ହେଉଛି ଶରୀର, ଗୋଟେ ହେଉଛି ମନ ଏବଂ ଗୋଟେ ହେଉଛି ଆତ୍ମା। ତେଣୁ ସେମାନେ ଭାବନ୍ତି ଆମେ ହେଉଛୁ ଆତ୍ମା, ଆମେ ପ୍ରକୃତିରେ କିଏ ନା ଆମେ ହେଉଛୁ ଶରୀର। ଏସବୁଠୁ ଏମାନେ ଏଇସବୁ ପଶୁ ସ୍ତରର, ତାଙ୍କର ପୁଣି ବିଭିନ୍ନ ସ୍ତର ସବୁ ରହିଛି। ପ୍ରଥମ ପ୍ରାଥମିକ ପୁରା ନିମ୍ନ ସ୍ତରରେ ଯେଉଁମାନେ ରହିଛନ୍ତି ସେମାନେ ନିଜ ଶରୀର ଛଡ଼ା ଆଉ କିଛି ଜାଣନ୍ତି ନାହିଁ। ଯଶାତ୍ମ ବୁଦ୍ଧି ଗୁଣ ପେ ତ୍ରିଧାତୁ କି ସୋଧି, ଏଇଟା ତିନୋଟି ଧାତୁରେ ତିଆରି, କପବାଦ ପିତ୍ତ କଳତ୍ରାଦି। ଆଉ ଟିକେ ଯେଉଁମାନେ ଟିକେ ଉନ୍ନତ ଶ୍ରେଣୀର, ତାଙ୍କ ବୁଦ୍ଧି ଟିକେ ଉନ୍ନତ, ସେମାନେ ନିଜର ପତ୍ନୀ ପିଲା ଛୁଆ ଇତ୍ୟାଦିକୁ ଭାବନ୍ତି ତାଙ୍କ ପାଇଁ ଆମର କର୍ତ୍ତବ୍ୟ ରହିଛି, କଳତ୍ରାଦ ଭୌମ୍ୟ ଜ୍ୟୋତି। ଆଉ ଟିକେ ଯେଉଁମାନଙ୍କର ଉନ୍ନତ ବୁଦ୍ଧି, ସେମାନେ ଭାବନ୍ତି ଧି କହିଲେ ବୁଦ୍ଧି, ଭୌମ୍ୟ ଇଜ୍ଜତି, ଯେଉଁ ଭୂମିରେ ଜନ୍ମ ହୋଇଥିଲେ ସେଇଟାକୁ ସେମାନେ ପୂଜା କରିବେ, ଇଏ ହେଉଛି ତାଙ୍କର ବୁଦ୍ଧି। ତେଣୁ ସେମାନେ ଯଶସ୍ୱୀ ହୁଅନ୍ତି, ଏ ବହୁତ ସୁନ୍ଦର ଭାବରେ ଦେଶ ରକ୍ଷା କଲେ, ଏସବୁ କଲେ। ଉତ୍କଳମଣି ଦିଆଯାଇଛି, ତାଙ୍କୁ ଟାଇଟଲ୍ ଦିଆଗଲା, ଗୋପବନ୍ଧୁଙ୍କ ନାମ ଦିଆଯାଇଛି, ମହାତ୍ମା ଗାନ୍ଧୀ ଇତ୍ୟାଦି ବହୁତ ଦିଆଯାଇଛି। କିନ୍ତୁ କ'ଣ ସେ ଯଶ, ଭଗବାନଙ୍କ ସେବାରେ ଲୋକମାନଙ୍କ ସେବାରେ ଯଶ ମିଳିଛି ତାଙ୍କୁ। ତେଣୁ ଭୌମ୍ୟ ଯତି ଏତେ ବୁଦ୍ଧି ସରିଲେ, ଯେଉଁମାନେ କେତେ ଜଣ ଚାହାନ୍ତି ଆଉ ଟିକେ ଉନ୍ନତ, ବହୁତ ତୀର୍ଥ କରୁଛନ୍ତି, ହଜ୍ କରୁଛନ୍ତି, ଏସବୁ କଥା ରହିଛି। ତୀର୍ଥବୁଦ୍ଧି କ'ଣ ତାର ଅର୍ଥ ନା ଯେଉଁ ଜଳ ଅଛି ସେ ଜଳରେ ସ୍ନାନ କରିଦେଲେ ହେଇଗଲା ହେଇଗଲା ଯଶସ୍ୱୀ ହେଇଗଲେ ସେ ତୀର୍ଥ କରିକି ଆସିଛନ୍ତି କିନ୍ତୁ ତୀର୍ଥର ଅର୍ଥ ବୁଝିପାରିଲେ ନାହିଁ ତେଣୁ ଜନେଶୁ ଅଭିଜ୍ଞେଶୁ ତାଙ୍କର ବହୁତ ଯଶ ଥାଇପାରେ ବହୁତ ପ୍ରଶଂସା ହେଇପାରେ କିନ୍ତୁ ସ ଏବ ଗୋଫର ଖାଲି ଗୋଫର କହିଲେନି ଭଗବାନ ଭଗବାନ କହିଲେ ଏବ ନିଶ୍ଚିନ୍ତ ଭାବରେ ଭଗବାନ କଥା କହୁଛନ୍ତି ତେଣୁ ଏଇଭଳି ଭାବରେ ବିଦୁର ଏବଂ ଅକ୍ରୂର ଏମାନେ ମହାଦଶା ବହୁତ ଯଶ ତାଙ୍କର ଭଗବାନର ଭକ୍ତ ଯିଏ ଭଗବାନ ଭକ୍ତ ହେଇଗଲେ ସବୁଠୁ ଶ୍ରେଷ୍ଠ ଯଶ ତାଙ୍କର ଶ୍ରେଷ୍ଠ ଯଶ ହେଉଛି ସେଇଟା ଭଗବାନ ଭକ୍ତ ହେଇଗଲେ କାରଣ ସେମାନେ ଭଗବଦ୍ଧାମକୁ ଯିବେ ଭଗବାନ ଭକ୍ତ ହେଲେ ଭଗବଦ୍ଧାମକୁ ଯିବେ ଆଉ ଭଗବାନ ଭକ୍ତ ନ ହେଇକି ତଥାଗତ ଲୋକମାନେ ପ୍ରଶଂସା କଲେ କ'ଣ ହେବ କୋଟି କୋଟି ଲୋକ ତାଙ୍କୁ ପ୍ରଶଂସା କଲେ ବହୁତ ଯଶ ତାଙ୍କର ହେଲା ସେ ଯଶର ମୂଲ୍ୟ କ'ଣ ତେଣୁ ଏମାନେ ଭଗବାନ ଭକ୍ତ ହିସାବରେ ଶ୍ରେଷ୍ଠ ଯଶ ରହିଛି ମହାଦଶା ସାନ୍ତୟା ମା ସତ କୁନ୍ତିଂ ଏଇଭଳି ଭାବରେ ତାଙ୍କୁ କୁନ୍ତିଙ୍କୁ ସାନ୍ତ୍ୱନା ଦେଲେ ଦୁଃଖ ଆସିବ ସୁଖ ଆସିବ ଏଇଭଳି ଭାବରେ ସବୁ ରହିଛି ଯେଉଁ ସାନ୍ତ୍ୱନା ଦେବା କଥା ସେଇଭଳି ଭାବରେ ତାଙ୍କୁ ସାନ୍ତ୍ୱନା ଦେଲେ ସାନ୍ତୟା ମା ସତ କୁନ୍ତିଂ ବିଶେଷ ଭାବରେ ତତ୍ ପୁତ୍ରୋତ୍ପତ୍ତି ହେତୁ ବି ତାଙ୍କର ଯେଉଁ ପୁତ୍ର ସବୁ ହେଇଛନ୍ତି ଯାହାଙ୍କ ପାଇଁ ସେ ଶୋକ କରୁଛନ୍ତି କୁନ୍ତି ଇଏ କ'ଣ ସାମାନ୍ୟ ପୁତ୍ର ଏସବୁ ବର୍ଣ୍ଣନା କରାଯାଇଛି ମହାଭାରତରେ ବିସ୍ତାର ଭାବରେ ମହାଭାରତ ପାଣ୍ଡୁ ସମଗ୍ର ପୃଥିବୀକୁ ଜୟ କରିଥିଲେ ସ୍ୱୟଂବରରେ ମଧ୍ୟ କୁନ୍ତିଙ୍କୁ ଜୟ କରିକି ଆଣିଥିଲେ କୁନ୍ତି ଦେବୀଙ୍କୁ ତାପରେ ପୁଣି ମାଦ୍ରୀଙ୍କୁ ବିବାହ କଲେ କିନ୍ତୁ ସେ ଯେଉଁ ରହିଛନ୍ତି ଋଷି କିଣ୍ଡନ ଋଷି କିଣ୍ଡନ ଋଷିଙ୍କୁ ସେ ଗୋଟେ ମୃଗ ରୂପରେ ଧରିକିରି ସ୍ତ୍ରୀ ସଙ୍ଗ କରୁଥିଲା ବେଳେ ଇଏ ତାଙ୍କୁ ସ୍ୱର ନିକ୍ଷେପ କରିଥିଲେ ତାଙ୍କ ମୃତ୍ୟୁବରଣ ହେଇଥିଲା ତେଣୁ ସେ ଅଭିଶାପ ଦେଇଥିଲେ ତୁମେ ସ୍ତ୍ରୀ ସଙ୍ଗ କଲେ ତୁମର ମୃତ୍ୟୁବରଣ ହେବ ତେଣୁ ସେ ସ୍ତ୍ରୀ ସଙ୍ଗ କରିପାରିନଥିଲେ ତେଣୁ ସେ ପଳାଇଗଲେ ବନକୁ ଯାଇକରି ସେଇଠି ରହିଲେ ଦୁଇ ପତ୍ନୀଙ୍କ ସହିତ ରହିଲେ ମୁନି ଋଷିମାନଙ୍କ ସଙ୍ଗ କଲେ ମହାଭାରତରେ ବହୁତ ସୁନ୍ଦର କଥା ରହିଛି ସେସବୁ କଥା ତେଣୁ ଏହିଭଳି ଭାବରେ ପାଣ୍ଡୁଙ୍କର ବହୁତ ମନ ଦୁଃଖ ହେଉଥିଲା ଏଠି କୁହାଯାଇଛି ଏଠି କୁନ୍ତି ହେଉଛି କ'ଣ କୁନ୍ତି ହେଉଛନ୍ତି ପ୍ରକୃତରେ ତାଙ୍କ ନାଁ ହେଉଛି ପୃଥା ସିଏ ହେଉଛନ୍ତି ସୁରସେନଙ୍କର କନ୍ୟା ସୁରସେନଙ୍କର ଯେଉଁ ରହିଛନ୍ତି ଦଶ ପୁତ୍ର ରହିଛନ୍ତି ବସୁଦେବ ଇତ୍ୟାଦି ଦଶ ପୁତ୍ର ରହିଛନ୍ତି ଏବଂ ପାଞ୍ଚ କନ୍ୟା ରହିଛନ୍ତି କୁନ୍ତି ଇତ୍ୟାଦି ପାଞ୍ଚ କନ୍ୟା ରହିଛନ୍ତି ତାଙ୍କ ନାଁ ପୃଥା ଥିଲା କିନ୍ତୁ ସିଏ ଦେଇଥିଲେ ତାଙ୍କର ବନ୍ଧୁ କୁନ୍ତି ଭୋଜଙ୍କୁ ଦେଇଦେଇଥିଲେ ଏ କନ୍ୟାଙ୍କୁ ତେଣୁ ତାଙ୍କ ନାମ ହେଇଥିଲା କୁନ୍ତି ତେଣୁ କୁନ୍ତି ଭୋଜଙ୍କ ପାଖରେ ଥିଲାବେଳେ ସେ ଦୁର୍ବାସଙ୍କୁ ବହୁତ ସେବା କରି ତାଙ୍କୁ ସନ୍ତୁଷ୍ଟ କରିଦେଇଥିଲେ ତେଣୁ ସିଏ ତାଙ୍କୁ ଦେଇଥିଲେ ଗୋଟେ ମନ୍ତ୍ର ଦେବ ମୋହିନୀ ମନ୍ତ୍ର ଦେବତାମାନଙ୍କୁ ମୋହ କରିଦେବ ସେ ମନ୍ତ୍ର ଦେବ ମୋହିନୀ ମନ୍ତ୍ର ଏଇ ମନ୍ତ୍ରକୁ ସେ ଦେଇଥିଲେ ତେଣୁ ଏଇ ଯେଉଁ ମନ୍ତ୍ର ପ୍ରାପ୍ତ ହୋଇଥିଲେ ସେଇଟା ପରୀକ୍ଷା ବିବାହ ପୂର୍ବରୁ ସେ ପରୀକ୍ଷା କରିବା ପାଇଁ ଚାହିଁଥିଲେ କ'ଣ ଏଇଟା ଠିକ୍ ବାହାର ହେଉଛି କି ନାହିଁକି ସୂର୍ଯ୍ୟଦେବଙ୍କୁ ଧ୍ୟାନ କରିଥିଲେ ସେ ମନ୍ତ୍ର ଦ୍ୱାରା ତେଣୁ ସୂର୍ଯ୍ୟଦେବ ଆସିଥିଲେ ଏବଂ ସୂର୍ଯ୍ୟଦେବଙ୍କ ମାଧ୍ୟମରୁ ତାଙ୍କର ଗୋଟେ ପୁତ୍ର ଜାହାତ ହୋଇଥିଲା ସେ ହେଉଛନ୍ତି କର୍ଣ୍ଣ ତେଣୁ ବିବାହ କରିନଥିବାରୁ ସେ କର୍ଣ୍ଣକୁ ଭସେଇ ଦେଇଥିଲେ ଜଳରେ ଯିଏକି ଯାଇକରି ସେ ଅଧିରଥ ନା କ'ଣ ତାଙ୍କ ନାଁ ତାଙ୍କରି ସେ ତାଙ୍କୁ ରଖିଥିଲେ ସେ ବର୍ତ୍ତମାନ ଦୁର୍ଯ୍ୟୋଧନଙ୍କର ସଖା ହେଇକି ରହିଛନ୍ତି ସେ ସେଠି ଏ ଯେତେବେଳେ ଗଲେ ଲେଖା ହେଇଛି ନା ତାଙ୍କ କର୍ଣ୍ଣଙ୍କ ନାମ ବି ଥିଲା ତା ପୂର୍ବରୁ ସେ ସେଠି ଥିଲେ ବସିଥିଲେ ଆମର ବର୍ଣ୍ଣନା କରାଯାଇଛି ଯେତେବେଳେ ଯାଇଥିଲେ ଅକ୍ରୂର ଯାଇଥିଲେ ରାଜସଭାକୁ ସେ ରାଜସଭାରେ କର୍ଣ୍ଣଙ୍କର ନାମ ଥିଲା ସେ କର୍ଣ୍ଣ ସେତେବେଳେ ସେ ଦୁର୍ଯ୍ୟୋଧନଙ୍କ ଠାରେ ସହିତ ତାଙ୍କ ମିତ୍ରତା ଥିଲା ମିତ୍ରତା କରି ରହିଥିଲେ ସେଇଠି ରାଜସଭାରେ ରହିଥିଲେ ସେଠି ବସିଥିଲେ ସେ ଯୁଧିଷ୍ଠ ମହାରାଜ ଗୋଟିଏ ବର୍ଷ ବଡ଼ ହେବେ ଯୁଧିଷ୍ଠ ମହାରାଜ ବଡ଼ ତାପରେ ସେ ଯେତେବେଳେ ବିବାହ କଲେ ଏ କଥା ଯେତେବେଳେ ପାଣ୍ଡୁ ଜାଣିଲେ କୁନ୍ତିଦେବୀ କହିଲେ ଏ କଥା ତାଙ୍କ ସ୍ୱାମୀଙ୍କର ମନ ଦୁଃଖ ଜାଣି ସେ କହିଲେ ମୋ ପାଖରେ ଏହିଭଳି ଭାବରେ ମନ୍ତ୍ର ରହିଛି ଦେବତାମାନଙ୍କୁ ସମ୍ମାନ କଲେ ସେ ପୁତ୍ର ପ୍ରଦାନ କରିବି ନା ଠିକ୍ ଅଛି ତୁମେ ଡାକ ଧର୍ମରାଜକୁ ତୁମେ କ'ଣ ପ୍ରାର୍ଥନା କର ଧର୍ମରାଜ କହିଲେ ଯମରାଜ ଧର୍ମରାଜ ମଧ୍ୟ ସୂର୍ଯ୍ୟକୁ ମଧ୍ୟ ଧର୍ମରାଜ କୁହାଯିବ କିନ୍ତୁ ଧର୍ମରାଜ କହିଲେ ସାଧାରଣତଃ ଯମରାଜ ବୋଲି କୁହାଯିବ ଧର୍ମରାଜ ଯେଉଁ ଟିକାରେ ମଧ୍ୟ କହିଛନ୍ତି ପ୍ରଭୁପାଦ ମହାରାଜ ମଧ୍ୟ କହିଛନ୍ତି ଗୋଟେ ଥର ମୁଁ ଏମିତି କହିଥିଲି ଧର୍ମରାଜ କହିଲେ ଯମରାଜ ଜଣଙ୍କ ନା ନା ଧର୍ମରାଜ ଆଉ ଜଣେ ଅଛନ୍ତି ଧର୍ମ ଦେବତା ଜଣେ ଅଛନ୍ତି ଧର୍ମ ଏବଂ ମୂର୍ତ୍ତିଙ୍କର ପୁତ୍ର ହେଇଛନ୍ତି ନରନାରାୟଣ ଏସବୁ ବର୍ଣ୍ଣନା କରାଯାଇଛି ଧର୍ମ ବିବାହ କରିଥିଲେ ଦକ୍ଷଙ୍କର କେତେ କନ୍ୟା ବିବାହ କରିଥିଲେ ତାଙ୍କୁ, ସେଇ ଧର୍ମ ଆଉ ଜଣେ ଅଛନ୍ତି, କିନ୍ତୁ ଏଠି ଧର୍ମରାଜ କହିଲେ ଯମରାଜ। ଆଚାର୍ଯ୍ୟ ଟୀକାରେ କହିଛନ୍ତି, ପ୍ରଭୁପାଦ ମହାରାଜ ମଧ୍ୟ କହିଛନ୍ତି ସେ କଥା। ତେଣୁ ଧର୍ମରାଜକୁ ଯେତେବେଳେ ସେ କଲେ, ଗୋଟେ ପକ୍ଷରେ ବିଦୁରଙ୍କର ପୁତ୍ର, ସେମାନେ ବିଦୁରଙ୍କର ପୁତ୍ର ହେଉଛନ୍ତି ସେ ଯୁଧିଷ୍ଠିର ମହାରାଜ, ସିଏ ମଧ୍ୟ ଧର୍ମରାଜ। ତେଣୁ ପାଣ୍ଡବମାନେ ତାଙ୍କ ପକ୍ଷପାତତା ରହିଥିଲା, ପ୍ରସିଦ୍ଧ ରହିଥିଲା। ଆଉ ଗୋଟେ ଜଣେ ଆଚାର୍ଯ୍ୟ କହିଛନ୍ତି, ମହାଦୋଷ କହିଲେ ବିଦୁରଙ୍କର ମହାଦୋଷ ହେଉଛି ସେ ପାଣ୍ଡବଙ୍କୁ ପକ୍ଷପାତ ଦେଉଥିଲେ, ପକ୍ଷପାତ କରୁଥିଲେ, ଏ କଥା ସେ ରହିଛି। ତେଣୁ ଏ ଯୁଧିଷ୍ଠିର ମହାରାଜ ଜାତ ହେଲେ, ଧର୍ମରାଜଙ୍କ ପୁତ୍ର ଯୁଧିଷ୍ଠିର ମହାରାଜ ଯେତେବେଳେ ଜାତ ହେଲେ, ଆକାଶବାଣୀ ହେଲା, ଏ ଜଣେ ପ୍ରସିଦ୍ଧ ଧର୍ମରାଜ ହେବେ, ଏଇଭଳି ଭାବରେ ତାଙ୍କର ପ୍ରସିଦ୍ଧି ରହିବ, ଏସବୁ ଆକାଶବାଣୀ ହେଇଥିଲା ଧର୍ମରାଜ। ଏପଟେ ଦୁଇ ଜଣ ଯାକ ଗର୍ବ ହେଇଥିଲା, କିନ୍ତୁ ଗାନ୍ଧାରୀଙ୍କର ପୁତ୍ର ଆଗ ଜାତ ହେଇପାରିଲା ନାହିଁ। ଯେତେବେଳେ ଜାଣିଲେ ଏ କଥା ଯେ କୁନ୍ତୀଙ୍କର ପୁତ୍ର ଜାତ ହେଇଗଲା, ଜ୍ୟେଷ୍ଠ ପୁତ୍ର ହେଇଯିବେ ସିଏ, ତେଣୁ ସେ ତାଙ୍କର ଯେଉଁ ଗର୍ଭ ରହିଛି, ଗର୍ଭକୁ ପ୍ରହାର କଲେ, ହାତରେ ପିଟି ପକାଇଲେ, ଏଇଭଳି ଭାବରେ ହେଇଛି, ତେଣୁ ତାଙ୍କ ଗର୍ଭପାତ ହେଇଯାଇଥିଲା। ତେଣୁ ସେ ଯେଉଁ ଗର୍ଭକୁ ପୁଣି ତାକୁ ଇଏ କରିକି ସେ ଶହେ ପୁତ୍ର ସେଥିରେ ଜାତ ହେଇଥିଲେ, ଏସବୁ କଥା ରହିଛି। ତେଣୁ ସେ ପରେ ଜାତ ହେଲେ, ସେମାନେ କନିଷ୍ଠ, ଦୁର୍ଯ୍ୟୋଧନ ହେଉଛନ୍ତି କନିଷ୍ଠ, ଯୁଧିଷ୍ଠିର ମହାରାଜ ହେଉଛନ୍ତି ଜ୍ୟେଷ୍ଠ, ତେଣୁ ବି ମଧ୍ୟ ତାଙ୍କର ସିଂହାସନ ପାଇବା ପାଇଁ ଦାବି ରହିଛି। ଅକ୍ରୁଡ଼ା ପରେ ସବୁ କହିବେ, ତାଙ୍କୁ ଧୃତରାଷ୍ଟ୍ରଙ୍କୁ କହିବେ। ତାହାପରେ ପୁଣି ଗୋଟିଏ ବର୍ଷ ପରେ ପାଣ୍ଡୁ କହିଲେ, ଆଉ ଜଣଙ୍କୁ ଇଏ କର, ପ୍ରାର୍ଥନା କର। ତେଣୁ କୁନ୍ତୀଦେବୀ ଏଥରିକ ବାୟୁଦେବ, ମରୁତଦେବ, ମରୁତଦେବଙ୍କୁ ସ୍ମରଣ କଲେ। ବାୟୁ, ବାୟୁଦେବଙ୍କ ପୁତ୍ର ଆସିଲେ ଭୀମ, ଭୀମ ହେଉଛନ୍ତି ବାୟୁଦେବଙ୍କ ପୁତ୍ର। ତେଣୁ ଭୀମ ଯେତେବେଳେ ଜନ୍ମ ହେଲେ, ସେତେବେଳେ ମଧ୍ୟ ଆକାଶବାଣୀ ହେଲା, ଇଏ ବହୁତ ଯୋଦ୍ଧା ରହିବ, ତାଙ୍କୁ ବହୁତ ଶକ୍ତି ରହିବ ତାଙ୍କର, ଏଇଭଳି ଭାବରେ ଆକାଶବାଣୀ ହେଇଥିଲା। ତାହାପରେ ତୃତୀୟ ବର୍ଷ ପୁଣି କହିଲେ, ଆଉ ଜଣେ ଦେବତାଙ୍କୁ ସ୍ମରଣ କର। ସେତେବେଳେ ସେ କାହାକୁ ସ୍ମରଣ କଲେ, ଇନ୍ଦ୍ର, ଦେବତାମାନଙ୍କ ରାଜା ଦେବରାଜ ଇନ୍ଦ୍ର, ଇନ୍ଦ୍ରଙ୍କୁ ସ୍ମରଣ କରି ତାଙ୍କର ପୁତ୍ର ଯାହା ହେଲେ ଅର୍ଜୁନ। ତେଣୁ ଅର୍ଜୁନ ଦେବଲୋକକୁ ଯାଇଥିଲେ, ଦେବଲୋକ ଇନ୍ଦ୍ରଙ୍କ ପାଖରେ ବସିଥିଲେ, ସେସବୁ କଥା ରହିଛି, ମହାଭାରତ ସବୁ ବର୍ଣ୍ଣନା କରାଯାଇଛି, ବହୁତ କଥା ରହିଛି। ଏସବୁ ପରେ ହେବ, ଏଇଟା ଛୋଟ ପିଲା ବର୍ତ୍ତମାନ ଅଛନ୍ତି। ତେଣୁ ତାହାପରେ ପାଣ୍ଡୁ ମହାରାଜ କହିବେ, କୁନ୍ତୀଦେବୀଙ୍କୁ କହିବେ, ତୁମେ ମଧ୍ୟ ମାଝିଙ୍କ ପାଇଁ ଦେବତାଙ୍କୁ ଆହ୍ୱାନ କର। ମାଝି ଦେବୀ, ମାଝି କହିବେ, ଏକା ତାରିଖ ଦୁଇଟି ସନ୍ତାନ କହିବା ପାଇଁ ସେ କହିଲେ, ଅଶ୍ୱିନୀ କୁମାର ଦେବଲୋକରେ ସେ ହେଉଛନ୍ତି ବୈଦ୍ୟ, ବହୁତ ପ୍ରସିଦ୍ଧ ବୈଦ୍ୟ, ଏଭଳି ବୈଦ୍ୟ ମସ୍ତକୁ କାଟିକିରି ମଧ୍ୟ ଲଗାଇ ଦେଇପାରିବେ, ସେ ବର୍ଣ୍ଣନା କରାଯାଇଛି। ଆମର ଯେଉଁ ରହିଛନ୍ତି କିଏ, ଯେଉଁ ଦଧିଚି ମୁନି, ଦଧିଚି ମୁନିଙ୍କର କଥା ରହିଛି, ଦଧିଚି ମୁନି ଏଇ ଯେଉଁ ରହିଛନ୍ତି ଅଶ୍ୱିନୀ କୁମାର, ଏ ଜାଣା ପୁତ୍ର, ଜାଣା ପୁତ୍ର, ଏମାନେ ଚାହିଁଲେ, ଏମାନେ ଚାହିଁଲେ ନେବା ପାଇଁ ବ୍ରହ୍ମଜ୍ଞାନ ପ୍ରାପ୍ତ ହେବା ପାଇଁ, ବ୍ରହ୍ମଜ୍ଞାନ ପ୍ରାପ୍ତ ହେବା ପାଇଁ ସେଥିପାଇଁ ଦଧିଚି ମୁନି ପ୍ରାର୍ଥନା କରିଥିଲେ। ଦଧିଚି ମୁନି ସ୍ୱୀକାର କରିଥିଲେ, ହଁ ଦେବା ବୋଲି କହିଥିଲେ, କିନ୍ତୁ ଇନ୍ଦ୍ର ଆସି ତାଙ୍କୁ ବାରଣ କଲେ, କହିଲେ ନା ତୁମେ ତାଙ୍କୁ ଦେଇପାରିବ, ସେମାନେ ଶୂଦ୍ର। ଡାକ୍ତରମାନଙ୍କୁ ଆମର କେତେ ପ୍ରଶଂସା ରହିଛି, କେତେ କ'ଣ ଦିଆଯାଉଛି, ସମ୍ମାନ ଦିଆଯାଉଛି, କିନ୍ତୁ ସେଠି ଡାକ୍ତରମାନଙ୍କୁ ଲୋୟର୍ ଷ୍ଟାଟସ୍ ଦିଆଯାଉଛି, ସେମାନେ ଶୂଦ୍ର, ସେମାନେ ସେବା କରୁଛନ୍ତି, ଶୂଦ୍ର ସେମାନେ। ତେଣୁ ଇନ୍ଦ୍ର କହିଲେ ସେମାନେ ତାଙ୍କୁ ଦେଇପାରିବେନି, ତେଣୁ ବ୍ରହ୍ମଜ୍ଞାନ ଦେବନି, ତାକୁ ମନା କରିଦେଲେ। କିନ୍ତୁ ଯେତେବେଳେ ଇଏ ପ୍ରତିଶ୍ରୁତି ଦେଇଦେଇଛନ୍ତି, କ'ଣ କରିବେ, ସେ କଥା ତାଙ୍କୁ କହିଲେ, ଅଶ୍ୱିନୀ କୁମାର କହିଲେ, ଏଇଭଳି ଭାବରେ ଇନ୍ଦ୍ର ମନା କରିଛନ୍ତି, ନା ଆପଣ କ'ଣ ଚାହୁଁଛନ୍ତି, ନା ମୁଁ ତ ଦେବି, ସେ ଯାହା କଲେ କରିବ, ନା ଠିକ୍ ଅଛି, କିଛି ଅସୁବିଧା ନାହିଁ। ସେ ତାଙ୍କ ମସ୍ତକୁ କାଟିକି ରଖିଦେଲେ, ଅଲଗା କରିଦେଲେ, ଏପଟେ ଘୋଡ଼ାର ମସ୍ତକୁ ଲଗାଇଦେଲେ ତା ଦେହରେ। ତେଣୁ ଦଧିଜୀଙ୍କର ଗୋଟେ ନାମ ହେଉଛି ଅଶ୍ୱଶିରା। ଯେତେବେଳେ ଦେବତାମାନେ ପ୍ରାର୍ଥନା କରୁଥିଲେ, ବୃତ୍ରାସୁର ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ବୃତ୍ରାସୁର ଯେତେବେଳେ ଆସିଲା, ଏତେ ସବୁ ଦେବତାମାନଙ୍କ ସମସ୍ତ ଅସ୍ତ୍ରକୁ ଗିଳିଦେଲା, ଗିଳିଦେଲା। ଯେତେବେଳେ ଦେବତାମାନେ ଭଗବାନ ପ୍ରାର୍ଥନା କରିଥିଲେ, ସେତେବେଳେ ଭଗବାନ କହିଥିଲେ, ତୁମେ ଯାଅ ଅଶ୍ୱଶିରାଙ୍କ ପାଖକୁ, ଦଧିଚି ଅଶ୍ୱଶିରା ବୋଲି କହିଛି, କାରଣ ଇନ୍ଦ୍ରଙ୍କୁ କହିବେ, ଯେଉଁ ତୁମେ ଯାହାଙ୍କର ସ୍ଥିର କାଟିଥିଲ ତାଙ୍କ ପାଖକୁ ଯାଅ, ତାଙ୍କର ଅସ୍ଥିକୁ ମାଗିଲେ ସେ ଦେବେ, ସେଇଥିରେ ବଜ୍ର ସୃଷ୍ଟି କରିବ। ବଜ୍ର ହେଉଛି ଭଗବାନଙ୍କ ଗୋଟେ ବିଭୂତି, ଯେଉଁ ରହିଛି ଭଗବତ ଗୀତା ଦଶମ ଅଧ୍ୟାୟରେ ଭଗବାନ କହିଲେ, ଆୟୁଧାନାଂ ଅହମ୍ ବଜ୍ର, ଆୟୁଧମାନ ଭିତରେ ମୁଁ ହେଉଛି ବଜ୍ର। ତେଣୁ ସେ ଦଧିଚିଙ୍କର ମସ୍ତକକୁ ସେ କାଟି ଦେଇଥିଲେ। ଏମାନେ ସବୁ କ'ଣ କରିଥିଲେ, ତାଙ୍କର ଗୋଟେ ଅଶ୍ୱ ମସ୍ତକୁ ଲଗେଇଥିଲେ। ଆପଣଙ୍କର ଯେଉଁ ପ୍ରଶ୍ନ ପଚାରିଥିଲେ ଥରେ, ଏଇଟା ମୁଁ କହୁଛି, ଏଇଥିରେ ଭାଗବତରେ ଏସବୁ ସବୁ କଥା ପ୍ରଶ୍ନର ଉତ୍ତର ଅଛି ନା। ଭାଗବତର ଏମିତି କିଛି ପ୍ରଶ୍ନ ନାହିଁ ଯେଉଁ ପ୍ରଶ୍ନର ଉତ୍ତର ନାହିଁ। ମସ୍ତକ ଚାଲିଗଲେ କ'ଣ, ତାଙ୍କ ମସ୍ତକ ରଖିଦେଇଥିଲେ, କିନ୍ତୁ ଅଶ୍ୱ ମସ୍ତକ ସେ ପ୍ରାପ୍ତ ହୋଇଥିଲେ, ସବୁ କଥା କହିଲେ, ସବୁ ଜ୍ଞାନ କେଉଁଠୁ ଆସିଲା ତାଙ୍କର? ସେ ମସ୍ତକ ତ ପଳେଇଗଲା, ମସ୍ତକରେ ସେ ଜ୍ଞାନ ଥିଲା? ଜ୍ଞାନ ଅଲଗା ରହିଛି, ଜ୍ଞାନର ମସ୍ତକ କେମିତି ହେଲା, ସେ ସବୁ ଜ୍ଞାନ ଦେଲା। ଦକ୍ଷଙ୍କର ମଧ୍ୟ ସେଇଭଳି ଭାବେ, ଦକ୍ଷଙ୍କର ମସ୍ତକ କଟା ହେଇଗଲା, ସେ ଗୋଟେ କ'ଣ, ସେ ଗୋଟେ ପାଇଲେ କେଉଁ ମସ୍ତକ, ଗୋଟେ ଛେଳିର ମସ୍ତକ ପାଇଲେ। ଗଣେଶଙ୍କର ମସ୍ତକ କଟା ହେଇଗଲା, ସେ ଗୋଟେ ହାତୀର ମସ୍ତକ ପାଇଲେ। ତାଙ୍କର ଜ୍ଞାନ କ'ଣ କମିଗଲା? ଜ୍ଞାନ ସୋର୍ସ ହେଉଛି ଅଲଗା, ଜ୍ଞାନ ଏଥିରେ ନଥାଏ, ମସ୍ତକରେ ନଥାଏ। ସେରେବ୍ରହ୍ମ ଯେଉଁ ରହିଛି, ମେଧା ଶକ୍ତି ରହିଛି, ସେଥିରେ ନଥାଏ ବୁଦ୍ଧି, ବୁଦ୍ଧି ରହୁଛି ଅଲଗା, ସୋର୍ସ ଆସୁଛି। ଯେମିତି ଏଠି ଲାଇଟ୍ ଜଳୁଛି, ଏଠି ଲାଇଟ୍ ନେଉନି, ଇଲେକ୍ଟ୍ରି କରେଣ୍ଟ ଏଠି ନେଉନି, ପାୱାର ହାଉସ୍ରୁ ଆସୁଛି, ସେଇଭଳି ଭାବରେ କଥା। ତେଣୁ ଯାହା ହଉ, ଏ ଅଶ୍ୱଶିରା ଏତେ ପ୍ରସିଦ୍ଧ ଥିଲେ, ମସ୍ତକୁ କାଟି ଦେଇଥିଲେ, ପୁଣି ଲଗେଇଦେଲେ ଆଣିକରି। ଇନ୍ଦ୍ର ଆସିକି ଦେଖିଲା, ଆରେ ଏ ଗୋଟେ ଅଶ୍ୱ ମସ୍ତକ ଲଗେଇକିରି ମୁଖା ପଡ଼ିକିରି କଥା ଦେଉଛି, ଜ୍ଞାନ ଦେଉଛି, ବ୍ରହ୍ମ ଜ୍ଞାନ କହିକି କାଟିଦେଲେ। ତାପରେ ପୁଣି ସେ ମସ୍ତକକୁ ଲଗେଇ ଦେଇଥିଲେ ଦଧିଚି ମୁନି। ଏତେ ପ୍ରସିଦ୍ଧ ବୈଦ୍ୟ ଥିଲେ, ସବୁ ଏତେ ରହିଛି। ଆଉ ଜଣେ ନବମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଯେଉଁ ରହିଛନ୍ତି ଚ୍ୟବନ ଋଷି, ବହୁତ ବୃଦ୍ଧ ହୋଇଯାଇଥିଲେ ସିଏ ଚ୍ୟବନ ଋଷି। ଚ୍ୟବନ ଋଷିଙ୍କର ସିଏ ଦେବତାମାନଙ୍କ ସହିତ ଭାଗ ନେଇପାରୁନଥିଲେ, ସେଥିପାଇଁ ସିଏ ଆସି ତାଙ୍କୁ ପ୍ରାର୍ଥନା କଲେ। ଅଶ୍ୱିନୀ କୁମାର କହିଲେ, ଆମେ ଦେବତାମାନଙ୍କ ସହିତ ଭାଗ ନେବା ପାଇଁ ଆମକୁ ଗୋଟେ ବ୍ୟବସ୍ଥା କର, ଯଜ୍ଞ କର। ସେଥିପାଇଁ ସେ ଯଜ୍ଞ କଲେ, ଏସବୁ ସେମାନେ ଭାଗ ନେଲେ, ତାପରେ ଭାଗ ନେଲେ, ଦେବତାମାନଙ୍କ ଭାଗ ସେ ପ୍ରାପ୍ତ ହେଲେ ଅଶ୍ୱିନୀ କୁମାର। କିନ୍ତୁ ସେ କ'ଣ କଲେ, ଚ୍ୟବନ ଋଷିଙ୍କୁ କହିଲେ, କ'ଣ ଆମେ ତୁମକୁ ପ୍ରତିବଦଳରେ କ'ଣ ଦେବୁ, ନା ମୋତେ ଯୁବକ କରିଦିଅ। ତେଣୁ ଏ ନବମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଏସବୁ ଲୀଳା। ସୁକନ୍ୟା, ସୁକନ୍ୟା ବର୍ଣ୍ଣନା କରାଯାଇଛି। ତେଣୁ ସୁକନ୍ୟା ବହୁତ ଯୁବତୀ ଥିଲେ, ଯୁବତୀ କନ୍ୟା ଥିଲେ। ସେଥିରେ ଯେତେବେଳେ ଯାଇଥିଲେ, ଏଇ ଇଏ ହେଉଛନ୍ତି କ'ଣ, ବିବସ୍ୱାଙ୍କର ପୁତ୍ର ଯେଉଁ ରହିଛନ୍ତି, ବୈବସ୍ୱତଙ୍କର ପୁତ୍ର ଇଖୁଆଙ୍କର ଯେଉଁ ଦଶ ପୁତ୍ର ଥିଲେ, ସର୍ଯ୍ୟାହତି, ସର୍ଯ୍ୟାହତିଙ୍କର କନ୍ୟା ହେଉଛନ୍ତି ସୁକନ୍ୟା। ଏମାନେ ଥରେ ଯାଇଥିଲେ କ'ଣ, ମୃଗିଆ କରିବା ପାଇଁ। ସେହି ସମୟରେ ଗୋଟେ ଚ୍ୟବନ ଋଷିଙ୍କର ଆଶ୍ରମରେ ପହଞ୍ଚି ଯାଇଥିଲେ। ଚ୍ୟବନ ଋଷିଙ୍କ ଆଶ୍ରମରେ ଯେତେବେଳେ ପହଞ୍ଚି ଯାଇଥିଲେ, ସୁକନ୍ୟା ବୁଲୁଥିଲେ, ସୈନ୍ୟମାନଙ୍କ ସହିତ ସବୁ ଯାଇଥିଲେ। ସିଏ ସୁକନ୍ୟା ବୁଲୁଥିଲେ, ଦେଖିଲେ ଗୋଟେ ଉଇ ହୁଙ୍କା ହେଇକି ରହିଛି, ଆଉ ମଣି ବୋଲି ଚିଠି କରୁଛି, ଦୁଇଟି ମଣି ଲାଗୁଛି। ସେ କ'ଣ କଲେ, ଫୁଟେଇ ଦେଲେ, ଫୁଟେଇ ଦେଲେ ଯେତେବେଳେ ତାଙ୍କର ଚକ୍ଷୁ, ସେଥିରୁ ରକ୍ତ ବାହାରିଲା, ରକ୍ତ ବାହାରିଲା ଯେତେବେଳେ, ସୁକନ୍ୟା ଭୟ କରିଗଲେ, ତେଣୁ ସେ ପଳେଇ ଆସିଲେ। କିନ୍ତୁ ଏଣେ କ'ଣ ହେଲା, ସବୁ ରାଜାଙ୍କଠୁ ଆରମ୍ଭ କରି ସୈନ୍ୟମାନେ ଯେତେ ସବୁ ଅଛନ୍ତି, ତାଙ୍କର ସବୁ ପେଟ ଭରିଗଲା, ଆଉ କିଛି ବାହାରିଲା ନାହିଁ, ନିଷ୍କାସନ ହେଲା ନାହିଁ, କିଛି ପେଟ ଭରି ହେଇଗଲା ସବୁ। ତେଣୁ ରାଜା ଜାଣିପାରିଲେ, ଧର୍ମରାଜ ସେ ଭବିଷ୍ୟତମାନଙ୍କର ପୁତ୍ର, ଐଖାଙ୍କର ପୁତ୍ର, ତେଣୁ ସର୍ଯ୍ୟାତି ପଚାରିଲେ, କିଏ କିଛି ଅପରାଧ କରିଦେଲେ କି ଏଠି ଆଶ୍ରମର? ଏଇଟା ଆଶ୍ରମରେ ଅପରାଧ କଲେ ଏଇଟା ବହୁତ ଦଣ୍ଡନୀୟ, ଆଶ୍ରମରେ ଅପରାଧ ଅନ୍ୟ କେଉଁଠି କଲେ ଯେଉଁଭଳି ଭାବେ, ଯେମିତି ଆଶ୍ରମରେ ମାନେ ତୀର୍ଥ ସ୍ଥାନରେ ପୁଣ୍ୟ କଲେ ତା'ର ଫଳ ହଜାର ଗୁଣ ଅଧିକ ହେବ, ଏଭଳି ପାପ କଲେ ମଧ୍ୟ ହଜାର ଗୁଣ ପାପ ମିଳିବ। ଏଇ ଦୁଇଟି କଥା ରହିଛି। ମହାପ୍ରଭୁ ଯେତେବେଳେ ଯାଇଥିଲେ ବୃନ୍ଦାବନକୁ, ସେ ସବୁ କହୁଥିଲେ, ଯେଉଁ ମହାମନ୍ତ୍ର କୀର୍ତ୍ତନ କଲେ ଯେତିକି ସେ ଆନନ୍ଦ ପ୍ରାପ୍ତ ହେଉନଥିଲେ, ବୃନ୍ଦାବନ ଗଲେ ହଜାର ଗୁଣ ବଢ଼ିଗଲା ତାଙ୍କର। ତୀର୍ଥସ୍ଥାନରେ ତା'ର ଫଳ ରହିଛି, ସବୁ କାର୍ଯ୍ୟର ପାଞ୍ଚଟି ରହିଛି ନା କାରଣ, ତା'ର ଗୋଟିଏ ହେଉଛି ଅଧିଷ୍ଠାନ, ସ୍ଥାନର ପ୍ରଭାବ ରହିଛି। ତେଣୁ ତୀର୍ଥର ଆଶ୍ରମର ପ୍ରଭାବ ରହିଛି, ଆଶ୍ରମରେ ରହିକି ଆମେ ଯଦି ପାପ କାର୍ଯ୍ୟ କରିବା, ତାହେଲେ ତା'ର ବହୁତ ଅଧିକ ପରିମାଣରେ ଫଳ ପାଇବା, ପାପର ଫଳିବା, ବାହାରେ କଲେ ଚଳିବ, କିନ୍ତୁ ଭିତରେ ଏଠି କଲେ ଆହୁରି ଅଧିକ ମିଳିବ, ହଜାର ଗୁଣ ଅଧିକ ମିଳିବ ଦଣ୍ଡ, ସେଥିପାଇଁ ରହିଛି। ତେଣୁ ଯାହା ବି ହଉ, ଏଠି ଯେଉଁ କହିଲେ, ତେଣୁ ସୁକନ୍ୟା କହିଦେଲେ ଯେ ଏମିତି ମୁଁ, ତାପରେ ଗଲେ ସର୍ଯ୍ୟାଦି ଯାଇକି ପଚାରିଲେ, ସେଠି ଯାଇ ପଚାରିଲେ, ସେ କହିଲେ ବୋଧେ ସେଠି କିଏ ଋଷି ଥିଲେ, ବୋଧେ ଏ ଚ୍ୟବନ ଋଷି ବୋଧେ ସେଇଠି ଅଛନ୍ତି, ଯେ କ୍ଷମା ପ୍ରାର୍ଥନା କଲେ ତାଙ୍କ ପାଖରେ। ଆମର ଶ୍ରୀଶ୍ରୀମଦ ରାଧାମୋହନ ସାହେବ ମହାରାଜ କହୁଥିଲେ, ଚ୍ୟବନ ଋଷି ପଚାରିଲେ, ତମର ସ୍ତ୍ରୀ କନ୍ୟାର ବୟସ କେତେ? ଏଇଥିରୁ ଜାଣିପାରିଲେ ସେ ଯେ ଚ୍ୟବନ ଋଷି ଚାହୁଁଛନ୍ତି ତାଙ୍କୁ ବିବାହ କରିବା ପାଇଁ। ତେଣୁ ସେ ବିବାହ ତାଙ୍କୁ କରେଇଲେ, ସୁକନ୍ୟା ମଧ୍ୟ ରାଜି ହୋଇଗଲେ ବିବାହ କରିବା ପାଇଁ, ବହୁତ ବୃଦ୍ଧ ହୋଇଯାଇଥିଲେ ସିଏ। କିନ୍ତୁ ଏଇ ଯେଉଁ ଅଶ୍ୱିନୀ କୁମାର ଦୁଇ ଜଣ ଆସିଲେ, ଅଶ୍ୱିନୀ କୁମାର ଦୁଇ ଜଣ ଆସିକରି ତାଙ୍କୁ ଗୋଟେ ବ୍ୟବସ୍ଥା କରିଦେଲେ, ଗୋଟେ ହ୍ରଦ କରିଦେଲେ, ହର୍ବାଲ ଲେକ୍ କରିଦେଲେ, ତାହା ଭିତରେ ପ୍ରବେଶ କରିଗଲେ। ପ୍ରବେଶ କରିକି ଯେତେବେଳେ ବାହାରିଲେ, ତିନି ଜଣ ଯାକ ଏକା ଭଳିଆ ରହିଛନ୍ତି। ସୁକନ୍ୟା ଚିହ୍ନି ପାରିଲେନି ତାଙ୍କର ଘର କିଏ, ତାଙ୍କର ସ୍ୱାମୀ କିଏ। ତେଣୁ ସେ ତାଙ୍କୁ ପ୍ରାର୍ଥନା କଲେ, ମୋର ସ୍ୱାମୀକୁ ଆପଣ ପ୍ରଦାନ କରନ୍ତୁ। ଏସବୁ କଥା ରହିଛି। ଏତେ ପ୍ରସିଦ୍ଧ ଏମାନେ ସବୁ ଥିଲେ, ତେଣୁ ତାଙ୍କର ସେ ସ୍ମରଣ କରିବାରୁ ସେ ଆସିଲେ। ଅଶ୍ୱିନୀ କୁମାର ଦୁଇ ଜଣ ଆସିଲେ, ଏବଂ ଅଶ୍ୱିନୀ କୁମାରଙ୍କ ଠାରୁ ମାଦ୍ରୀଙ୍କର ଗର୍ଭରୁ ଆସିଲେ ଦୁଇ ଜଣ ଜାଣ ପୁତ୍ର, ନକୁଳ ଏବଂ ସହଦେବ। ଏମାନେ ସବୁ ଦେବତାମାନଙ୍କ ଦ୍ୱାରା ସବୁ ଆସିଛନ୍ତି। ଦେବତାମାନଙ୍କୁ ଏଇଥିପାଇଁ କହିଲେ ଭାତୃ କ'ଣ ସନ୍ତୟା ମା ସତ କୁନ୍ତିଂ, ଏମିତି ଦୁଃଖ ସୁଖ ଏଭଳି ମାନେ ଶାସ୍ତ୍ର ଅନୁସାରେ କଥା କହିଲେ, ତାହା ବାଦ ପୁଣି କହିଲେ ଏଇଟା ତୁମ ପୁତ୍ର ସାଧାରଣ ପୁତ୍ର ନୁହନ୍ତି, ତୁମ ପୁତ୍ର ହେଉଛନ୍ତି ଦେବତାମାନଙ୍କର ଠାରୁ ଆସିଛନ୍ତି। ସେମାନେ ଧର୍ମ ଇତ୍ୟାଦି ସବୁ ଦେବତାମାନେ ପ୍ରସିଦ୍ଧ ଦେବତାମାନେ ଅଛନ୍ତି, ଭଗବାନଙ୍କ ଲୀଳାରେ ସେମାନେ ଭାଗ ନେବା ପାଇଁ ଆସିଛନ୍ତି। ଭଗବାନ ଦେବତାମାନେ ଯେତେବେଳେ ଯାଇଥିଲେ, ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଭଗବାନ କହିଥିଲେ ବ୍ରହ୍ମାଙ୍କୁ, ସେ ମେସେଜ ଦେଇଥିଲେ, ସେଇ ସମ୍ବାଦ ଦେଇଥିଲେ ଯେ ସେ ଦେଇଥିଲେ ଯେ କ'ଣ ବସୁଦେବ ଗୃହେ ସାକ୍ଷାତ ଭଗବାନ ପୁରୁଷ ପର ଜନିଷ୍ୟତେ ତତ୍ ପ୍ରିୟାର୍ଥମ ସମ୍ଭବନ୍ତୁ ସୁର ସ୍ତ୍ରୀୟ। ବସୁଦେବଙ୍କ ଗୃହରେ ସେ ଆସିବେ, ସ୍ୱୟଂ ଭଗବାନ ଆସିବେ। ତେଣୁ ଏମାନେ ସବୁ ଭାଗ ନେଇଛନ୍ତି ଦେବତାମାନଙ୍କ ଲୀଳାରେ, ଭଗବାନଙ୍କ ଲୀଳାରେ ଭାଗ ନେବା ପାଇଁ ଏମାନେ ସବୁ ଆସିଛନ୍ତି। ଦେବତାମାନେ ସୂର୍ଯ୍ୟ ଦେବତା, ଧର୍ମ ଦେବତା ଏମାନେ ସବୁ ଆସିଛନ୍ତି, ଭଗବାନଙ୍କ ଲୀଳାରେ ଭାଗ ନେବେ। ବିଦୁର ମହାଜନ ଏସବୁ ଜାଣନ୍ତି, ତେଣୁ ସେ ତାଙ୍କୁ ସାନ୍ତ୍ୱନା ଦେଲେ ଏବଂ ସେ କହିଲେ ଭଗବାନଙ୍କ ଲୀଳାରେ ସେମାନେ ସାମିଲ ହେବେ, ଆପଣ କାହିଁକି ବ୍ୟସ୍ତ ହେଉଛନ୍ତି, ପୃଥା ବା କୁନ୍ତିକୁ ଏଇଭଳି ଭାବେ ତାଙ୍କୁ କହିଲେ କାହିଁକି ବ୍ୟସ୍ତ ହେଉଛନ୍ତି। ତେଣୁ ଏହିଭଳି ଭାବରେ ସେମାନେ ସାନ୍ତ୍ୱନା ଦେଲେ। ସାନ୍ତ୍ୱନା ଦେଇକି ତାପରେ ଅକ୍ରୁର ଯିବେ, ହସ୍ତିନାପୁର ରାଜସଭାକୁ ଯାଇକରି କହିବେ, ଯାଇକରି ଭଗବାନ ଯେଉଁ କଥା କହିଥିଲେ ସେସବୁ କହିବେ, ଧୃତରାଷ୍ଟ୍ରଙ୍କୁ କହିବେ। ତେଣୁ ଏଠି କୁହାଯାଉଛି, ସୁଦର୍ଶ ସ୍ୱାମୀ କହୁଛନ୍ତି, ପୁତ୍ରାଣ ହେତୁ ବି ଜନକେଇ ଧର୍ମ, ପୁତ୍ରମାନେ କିଭଳି ଆସିଲେ ସେ କଥା ତାଙ୍କୁ ସ୍ମରଣ କରାଇଦେଲେ, କେମିତି ଜନ୍ମ ହେଲେ ସେମାନେ ଧର୍ମ, ଧର୍ମରାଜ ପୁତ୍ର ହେଲେ ଯୁଧିଷ୍ଠିର ମହାରାଜ, ଏ ଧର୍ମରାଜ କହିଲେ ଯମରାଜ, ଏବଂ ଅନିଳ କହିଲେ ବାୟୁ, ବାୟୁଦେବଙ୍କର ପୁତ୍ର ହେଲେ ଭୀମ, ଏବଂ ଇନ୍ଦ୍ର ଦେବତାମାନଙ୍କ ରାଜା, ସେ ତ୍ରିଲୋକର ସେ ଅଧୀଶ୍ୱର, ଇନ୍ଦ୍ରଙ୍କର ପୁତ୍ର ହେଉଛନ୍ତି ଅର୍ଜୁନ, ପ୍ରସିଦ୍ଧ ଗାଣ୍ଡିବଧାରୀ ଇନ୍ଦ୍ରଙ୍କର ପୁତ୍ର ହେଉଛନ୍ତି ଅର୍ଜୁନ। ଆଦି ବି କହିଲେ ନକୁଳ ଏବଂ ସହଦେବ, ଏମାନେ ହେଉଛନ୍ତି ଅଶ୍ୱିନୀ କୁମାର ପୁତ୍ର। ତେଣୁ ତତ୍ କଥନଂ ମହାଯଶା, ତତ୍ କଥନଂ ଏଇସବୁ କଥା କହିଲେ ବିଦୁର ଆଉ ଯୁଧିଷ୍ଠିର, ଏ ଆମର ଅକ୍ରୁର ମଧ୍ୟ ତାଙ୍କୁ ସେ କଥା କହିଲେ। ତେଣୁ ଜୀବ ଗୋସ୍ୱାମୀ ତାଙ୍କ ଭାଷ୍ୟ ମଧ୍ୟ ସେ କଥା କହିଲେ, ମହାଦଶା କହିଲେ ସ୍ୱଭାବତଃ ପାଣ୍ଡବ ବିଷୟକ ପକ୍ଷପାତାଦି ସତ୍ଖ୍ୟାତି, ଏ ଖ୍ୟାତି ତାଙ୍କର ମାନେ ସେଇଟା ପ୍ରସିଦ୍ଧି ହେଇଯାଇଥିଲା ଯେ ବିଦୁର ପାଣ୍ଡବମାନଙ୍କୁ ପକ୍ଷପାତ କରୁଛନ୍ତି, ନହେଲେ ପାଣ୍ଡବମାନେ ମୃତ୍ୟୁବରଣ କରିଥାନ୍ତି। ସବୁ ପଦେ ପଦେ ସେମାନେ ଚାହୁଁଛନ୍ତି, କୌରବମାନେ ଚାହୁଁଛନ୍ତି ତାଙ୍କୁ ହତ୍ୟା କରିବା ପାଇଁ, ବିଭିନ୍ନ ପ୍ରକାର ଯୋଜନା ସବୁ କରିଛନ୍ତି। କେତୋଟି ଯୋଜନା ଆମେ ଖବର ପାଉଛେ, ତା ଭିତରେ ବହୁତ ଯୋଜନା ରହିଛି, ଇଏ ହେଇଛି ଆସିନାହିଁ, ଏପର୍ଯ୍ୟନ୍ତ ପବ୍ଲିଶ ହେଇନାହିଁ, ସେସବୁ ସବୁ ସବୁବେଳେ ଚାହୁଁଛନ୍ତି କେମିତି ହତ୍ୟା କରିବେ ସବୁବେଳେ। ତେଣୁ ଏଇଭଳି ଭାବରେ ପକ୍ଷପାତ ଆଦି ସତ୍ଖ୍ୟାତି, ତାଙ୍କର ଖ୍ୟାତି ଏଇଭଳି ଭାବରେ ଥିଲା। ଅଥବା ଶ୍ରୀକୃଷ୍ଣ ଲୀଳା ସହାୟନି ଦେଇ, କୃଷ୍ଣଙ୍କ ଲୀଳାରେ ସେମାନେ ଭାଗ ନେବେ, ତେଣୁ କାହିଁକି ମନ ଦୁଃଖ କରୁଛୁ ଭଗବାନ, ସେମାନେ ଦେବତାମାନଙ୍କ ଅଂଶରେ ଆସିଛନ୍ତି, ମାନେ କ'ଣ କରିପାରିବେ ତାଙ୍କର, ଏବଂ ଶ୍ରୀକୃଷ୍ଣଙ୍କ ଲୀଳାରେ ମଧ୍ୟ ସେମାନେ ସାହାଯ୍ୟ କରିବେ, ସେଥିପାଇଁ ଏସବୁ କଥା ସବୁ ରହିଛି। ତେଣୁ ଏଭଳି ଭାବରେ ଆମର କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମବେତ ଗୌର ଭକ୍ତବୃନ୍ଦ କି, ଗୌର ପ୍ରମା।